ଭାଗବତ ଆରମ୍ଭ ହେଉଛନ୍ତି। ଆମର ପ୍ରତିଦିନ ଗୋଟିଏ ଗୋଟିଏ ଶ୍ଳୋକ ନିତ୍ୟଂ ଭାଗବତ ସେବୟା, ଆମେ ପ୍ରତିଦିନ ଗୋଟିଏ ଗୋଟିଏ ଶ୍ଳୋକ ପାଠ କରୁଛେ। ତେଣୁ ସାତ ଦିନ ତଳେ ଆମେ ଯେଉଁ କଥାକୁ ଯେଉଁଠି ବିଶ୍ରାମ ଦେଖିଥିଲେ, ଆଜି ସେଇଠି କଥାକୁ ଆରମ୍ଭ କରିବା। ଦଶମ ସ୍କନ୍ଧ 56 ଅଧ୍ୟାୟ ଶ୍ଳୋକ 24, ଏହି ସମନ୍ତକମଣି ପ୍ରସଙ୍ଗ। ତେଣୁ ଆମେ ବର୍ତ୍ତମାନ ମନେ ପକାଇ ଦେବା ଆପଣମାନଙ୍କୁ, ଏବଂ ସେଇଠି ନେଇଯିବା ଯେଉଁଠି ଘଟଣା ଚାଲିଛି। ସେ ଦ୍ୱାରକା ନଗରୀରେ ଯେଉଁ ପାହାଡ଼ଟେ ରହିଛି, ପାହାଡ଼ ଭିତରେ ଗୋଟେ ଗୁମ୍ଫା ଅଛି, ସେ ଗୁମ୍ଫା ଭିତରେ ଏଇ ଘଟଣା ଚାଲିଛି। ତେଣୁ ଆମେ ସମସ୍ତେ ବର୍ତ୍ତମାନ ସେଇଠି ଚାଲିଯିବା। ଆମ ମନକୁ ଭଗବାନ ଏଭଳି ଦେଇଛନ୍ତି, ଆମେ ମନକୁ ଯେଉଁଠି ଚାଲିବା ସେଇଠି ନେଇପାରିବା। ଭାଗବତକୁ ଚାହିଁ ପ୍ରବେଶ କରାଇକିରି ଭଗବତ ଧାମକୁ ଚାଲିଯାଇପାରିବା, ନହେଲେ ନରକକୁ ଯିବା। ଏଇଭଳି ଭାବରେ ଭଗବାନ କହିଛନ୍ତି, ମନ ଆମର ବନ୍ଧୁ, ମନ ଆମର ବନ୍ଧୁ ଶତ୍ରୁ। ମନକୁ ଭଗବାନ କହୁଛନ୍ତି, ଆମର ଗୋଟେ ଇନ୍ଦ୍ରିୟାଣ ମନସ୍ଥାସ୍ମି, ଯେତେ ଇନ୍ଦ୍ରିୟମାନ ଅଛନ୍ତି, 11 ଇନ୍ଦ୍ରିୟ ରହିଛନ୍ତି, ତାଦେହରୁ ମନ ହେଉଛି ଶ୍ରେଷ୍ଠ, ଭଗବାନଙ୍କର ଗୋଟେ ବିଭୂତି। ତେଣୁ ଏ ମନ ଦ୍ୱାରା ଆମେ ଭଗବାନଙ୍କର ଲୀଳାକୁ ଆସ୍ୱାଦନ କରିପାରିବା, ଏବଂ ମନ ଦ୍ୱାରା ଭଗବାନଙ୍କଠାରୁ ଦୂରେଇ ଯାଇପାରିବା। ଇଏ ଆମ ଉପରେ ନିର୍ଭର କରୁଛି, ଆମେ କିଭଳି ଭାବରେ ମନକୁ ବ୍ୟବହାର କରିବା। ଆମେ ଜାଣିନା କିଭଳି ଭାବରେ ମନକୁ ବ୍ୟବହାର କରାଯିବ। ଯାହା ଇଏ ଗୋଟେ ପୂର୍ବାହ କରିବାରୁ ଆମକୁ ଗୋଟେ ସୁଯୋଗ ମିଳୁଛି, ଆମେ ଏଇଭଳି ଭାବରେ ମନକୁ ଭଗବାନଙ୍କ ଲୀଳାରେ ତଲ୍ଲୀନ କରିପାରିବା। ଏଇଭଳି ଭାବରେ କରିବା ଦ୍ୱାରା ଗୋଟେ ଦିନ ଏମିତି ଆସିବ, ଭଗବାନ ଛଡ଼ା ଆଉ କିଛି ମନକୁ ଆସିବ ନାହିଁ। ସେ ମନ କୃଷ୍ଣ ପଦାରବିନ୍ଦ ହେଉ, ମନଟା ସବୁବେଳେ ଭଗବାନ ପାଦ ପଦ୍ମ ଲାଗିକି ରହିଥିବ, ଏବଂ ଇଏ ହେଉଛି ମନୁଷ୍ୟ ଜୀବନର ଶ୍ରେଷ୍ଠ ସାର୍ଥକତା। ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଆପଣମାନେ ଶୁଣି ଭଗବାନ କହୁଛନ୍ତି, ସେଇଟା ମୟି ଏବ ମନ ଆଧୁସ୍ତ ମୟି ବୁଦ୍ଧି ନିବେଶୟ ନିବେଶିଷ ମୟି ଏବ ଅତ ଉର୍ଦ୍ଧମ ସଂଶୟ। ମୟି ଏବ ମନ ଆଧୁସ୍ତ, ଭଗବାନ ପାଖରେ ଯଦି ମନକୁ ଲଗେଇ ଦେବା, ମୟି ବୁଦ୍ଧି ନିବେଶୟ, ଏବଂ ମନର ଉର୍ଦ୍ଧ୍ୱ ହେଉଛି ବୁଦ୍ଧି। ମନ ଯଦି ଭଗବାନ ପାଖରେ ଲାଗିଗଲା, ବୁଦ୍ଧି ମଧ୍ୟ ଭଗବାନ ପାଖରେ ଲାଗିଗଲା, ଆଠାରୁ ଆଉ କିଛି ଉନ୍ନତତର ବସ୍ତୁ ନାହିଁ କିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଭଗବାନ କହୁଛନ୍ତି, ଅର୍ଜୁନ ଯେତେବେଳେ ଶୁଣୁଛନ୍ତି, ପ୍ରଭୁ ଥାଇପାରେ କିଛି ନାହିଁ, ନା ନ ସନ୍ଦେହ, ଏଥିରେ କୌଣସି ସନ୍ଦେହ ନାହିଁ। ମହି ମନ ଆଦସ୍ତ ମହି ବୁଦ୍ଧି ନିବେଶ ନିବେଶ ମହି ହେବ ଅତ ଉର୍ଦ୍ଧ୍ୱ ନ ସଂଶୟ, ଆ ଉପରେ ଆଉ କିଛି ନାହିଁ। ଏଇଟା ହେଉଛି ମନୁଷ୍ୟ ଜୀବନ ସାର୍ଥକତା। ତେଣୁ ପ୍ରଭୁ କୃପାରୁ ଆମେ ସୁଯୋଗ ପ୍ରାପ୍ତ ହୋଇଛେ, ଆମେ ମନକୁ ବର୍ତ୍ତମାନ ଭଗବାନଙ୍କ ଲୀଳାରେ ଲଗେଇ ପାରିବା। ତେଣୁ ସେଇ ଗୁମ୍ଫା ନିକଟରେ ଯେଉଁ ବର୍ତ୍ତମାନ ଘଟଣା ଚାଲିଛି, ସାତ ଦିନ ତଳେ ଯେଉଁ କଥାକୁ ଆମେ ବିଶ୍ରାମ ଦେଇଥିଲେ, ବର୍ତ୍ତମାନ ସେଇଠୁ କଥା ଆରମ୍ଭ କରିବା। ଭଗବାନ ଯାଇ ପହଞ୍ଚି ଯାଇଛନ୍ତି ଯେଉଁଠି ସମନ୍ତକ ମଣିଟି ରହିଛି, ଜାମ୍ବବାନଙ୍କ ପୁତ୍ର ଛୋଟ ପିଲା ଖେଳୁଛି ସେଥିରେ। ଏବଂ ଭଗବାନ ଯେତେବେଳେ ଯାଇ ପହଞ୍ଚିଗଲେ, ସେଠିକାର କୁହାଯାଇଥିଲା ସେଠିକାର ଅନ୍ଧକାର ଥିଲା ଗୁମ୍ଫାଟି, ଭଗବାନ ଯେତେବେଳେ ପହଞ୍ଚିଗଲେ ଆଉ ସେଠି ଅନ୍ଧକାର ରହିବ। କୃଷ୍ଣ ସୂର୍ଯ୍ୟ ସମ ମାୟା ହେଲା ଅନ୍ଧକାର, ଅନ୍ଧକାର ହେଉଛି କ'ଣ ନା ମାୟା। ତେଣୁ ଯେଉଁ ରହିଛି ଭଗବାନ ଯେତେବେଳେ ପ୍ରବେଶ କରିଗଲେ, ଆଲୋକ ଛାଇ ହେଇଗଲା, କିନ୍ତୁ ସେ ଯେଉଁ ଧାତ୍ରୀ ଜଣକ ଥିଲେ, ଯେଉଁ ଚିତ୍କାର କଲେ, ଚିତ୍କାର ଶୁଣିକିରି ଜାମ୍ବବାନ ଖାଇକିରି ପଳାଇ ଆସିଲେ, କ'ଣ ହେଲା, କ'ଣ ଅସୁବିଧା ହେଇଗଲା କି। ଆସିଲା ବେଳକୁ ଦେଖିଲା ବେଳକୁ ଭଗବାନ ଗୋଟେ ମନୁଷ୍ୟ ଦେଖିକିରି ଆରମ୍ଭ କରିଦେଲେ, ଦ୍ୱନ୍ଦ୍ୱଯୁଦ୍ଧ 23 ଶ୍ଲୋକରେ କୁହାଯାଇଛି, ଆମେ 22 ଶ୍ଲୋକ ପର୍ଯ୍ୟନ୍ତ କହିଥିଲେ, 23 ଶ୍ଲୋକଟି ଆମେ କହିଲେନି କାହିଁକି ନା, ଏଥିରେ କୌଣସି ଇଏ ନାହିଁ, କିନ୍ତୁ ଏ ଦୁଇଟି ଯାକ ମିଶିକିରି ଗୋଟେ ଅନ୍ୟ ହେଇଛି। ତେଣୁ ଭଗବାନ ଆସି ପହଞ୍ଚିଗଲେ, ସାଙ୍ଗେ ସାଙ୍ଗେ ଯୁଦ୍ଧ କରିବାକୁ ଆରମ୍ଭ କଲେ, ପଚାରିଲେନି କ'ଣ ହେଲା ଘଟଣା, କ'ଣ ପାଇଁ ଆସିଛ, କୁଆଡ଼େ କେମିତି ଆସିରେ ଅଛି କି, କ'ଣ ପାଇଁ ତୁମେ କିଏ, ଏସବୁ କିଛି ନାହିଁ, କିଛି ନାହିଁ। ସାଙ୍ଗେ ସାଙ୍ଗେ ଦ୍ୱନ୍ଦ୍ୱ ଯୁଦ୍ଧ, କ୍ରୋଧ କୁହାଥିଲା ନା ପୂର୍ବରୁ, କ୍ରୋଧ ହେଇଯାଇଥିଲା ତାଙ୍କର, କିଏ ଆସିଲା ମୋର ରାଜ୍ୟ, କି ଭଗବାନଙ୍କର ଗୋଟେ ଲୀଳା, ଭଗବାନ ଭକ୍ତ କାହିଁକି ଏଭଳି ବ୍ୟବହାର କରିବେ, ସାଧୁ ସାଧୁ ହେଉଛନ୍ତି ସିଏ, ତେଣୁ ସାଧୁ ହେଉଛନ୍ତି କିଏ ନା, ଯିଏ ଭଗବାନଙ୍କୁ ଭଜନ କରନ୍ତି ସିଏ ହେଉଛନ୍ତି ସାଧୁ। ଗୋଟେ ସାଧାରଣ ଲୋକ, ଗୋଟେ ସାମାନ୍ୟ ଜଣେ ବ୍ୟକ୍ତି ଜଣେ, ସିଏ ଏଭଳି ଭାବରେ ବ୍ୟବହାର କରିବ ନାହିଁ, ମୋତେ ଯଦି ପଚାରିବ, ଯେତେ ନିଷ୍ଠୁର ବ୍ୟକ୍ତି ହେଲେ ପଚାରିବ, ଆରେ କୁଆଡ଼େ ପଚାରିବ,
ନା ନା ତୁମେ କିଛି ସାଧୁ ଟିକେ ପଲିସ ଲୋକ ହେଇଥିବ ପଚାରିବ ଆପଣ କିଏ ଆଜ୍ଞା କେଉଁଠିକି ଆସିଲେ କ'ଣ ପାଇଁ ଆସିଲେ ଏଠିକି ପଢ଼ାନ୍ତୁ ଶୀଘ୍ର ଏମିତି କିଛି କହିବା କଥା କିଛି ନାହିଁ ସାଙ୍ଗେ ସାଙ୍ଗେ ପୂର୍ବ ସୂର୍ଯ୍ୟ କହିଥିଲେ ସ୍ୱାଭାବିକ ଭାଗବତା ତେନ ଯୁଜୁତେ ସ୍ୱାମୀନାଥନ ପୁରୁଷଙ୍କ ପ୍ରାଙ୍ଗ ମତ୍ଵା କବିତ ନାମ ଭାବି ଏତେ କବିତା ହେଇଗଲେ କ୍ରୋଧ ଆସିଗଲେ ଯଦିଓ ଭଗବାନଙ୍କର ଭକ୍ତ କିନ୍ତୁ ଭଗବାନ ଚାହାନ୍ତି ଯୁଦ୍ଧ ଯେମିତି ମା ଯଶୋଦା ଭଗବାନ ଚାହୁଁଥିଲେ ତାଙ୍କର ସ୍ତନ୍ୟପାନ କରିବେ ବୋଲି କିନ୍ତୁ ତେଣେ ଚୁଲିରେ ବସେଇଛନ୍ତି କ୍ଷୀର ଉତିରି ଉଠୁଛି ଉତିରି ପଡ଼ୁଛି ତେଣୁ ଯଦିଓ ପୁତ୍ରକୁ ବହୁତ ଭଲ ପାଉଛନ୍ତି କିନ୍ତୁ ତଥାପି ପୁତ୍ର ଚାହୁଁଛନ୍ତି ସ୍ତନ୍ୟପାନ କରିବେ ବୋଲି କିନ୍ତୁ ବସେଇଦେଲେ ତାକୁ କାଢ଼ିକିରି ତଳେ ପକେଇ ଦେଇକି ତଳେ ରଖି ଦେଇକିରି ଚାଲିଗଲେ କ୍ଷୀରକୁ ଆଉ ଇଏ କରିବା ପାଇଁ ରକ୍ଷା କରିବା ପାଇଁ ଏ ଭଗବାନ ପାଇଁ ଭଗବାନ ଭକ୍ତମାନେ ଏଇଭଳି ଭାବରେ ସେବା କରନ୍ତି ତେଣୁ ବହୁତ ଗଭୀର ତତ୍ତ୍ୱ ସବୁ ରହିଛି ଭକ୍ତିରେ ଆମେ ତ କିଛି ଜାଣିନାହୁଁ ଆଚାର୍ଯ୍ୟମାନେ ଯାହା କହୁଛନ୍ତି ଆମେ ଶୁଆବେଳେ କହୁଛୁ ଖାଲି ସେଇଟା ଆମେ କିଛି ପ୍ରକୃତ ବୁଝିପାରୁନାହୁଁ ଏହାର ଅର୍ଥ ତେଣୁ ଏ ଯେଉଁ ରହିଛି ଦ୍ୱନ୍ଦ୍ୱ ଯୁଦ୍ଧ ତେଣୁ ଏଭଳି କ୍ରୋଧ ପ୍ରକାଶ କରୁଛନ୍ତି ଯୁଦ୍ଧ କରିବା ପାଇଁ ଯାଉଛନ୍ତି ଗୋଟେ ବାବରିଆନ ବ୍ୟକ୍ତି ମଧ୍ୟ ଏଭଳି କରିବ ନାହିଁ କିନ୍ତୁ ଭଗବାନଙ୍କର ଲୀଳା ତେଣୁ ଦ୍ୱନ୍ଦ୍ୱ ଯୁଦ୍ଧ ସୁତୁମଳ ଦ୍ୱନ୍ଦ୍ୱ ଯୁଦ୍ଧ କହିଲେ ଦୁଇ ଜଣଙ୍କ ଭିତରେ ଯେଉଁ ଯୁଦ୍ଧକୁ ଦ୍ୱନ୍ଦ୍ୱ ଯୁଦ୍ଧ ବୋଲି କୁହାଯାଏ ଦୁଇ ଜଣଙ୍କ ଭିତରେ ଯୁଦ୍ଧ ହେଉଛି ଦ୍ୱନ୍ଦ୍ୱ ଯୁଦ୍ଧ ଦ୍ୱନ୍ଦ୍ୱ ସମାସ ଗୋଟେ ରହିଛି ସେଇଭଳି ଭାବରେ ଦୁଇ ଜଣଙ୍କ ଭିତରେ ଯୁଦ୍ଧ ହେଉଛି ସୁତୁମୂଳ ଖାଲି ତୁମୂଳ ନୁହଁ ସୁତୁମୂଳ ଅତ୍ୟନ୍ତ ବହୁତ ତୁମୂଳ ଭାବରେ ଯୁଦ୍ଧ ହେଉଛି ଉଭୟ ବିଜିଗେଶ୍ୱର ଉଭୟ ଚାହୁଁଛନ୍ତି ଜୟଲାଭ କରିବେ ଆମର ଯେଉଁ ଯୁଦ୍ଧ ହେଉଛି ବା ଯେଉଁ ମ୍ୟାଚ୍ ହେଉଛି କ୍ରିକେଟ୍ ମ୍ୟାଚ୍ ହେଉଛି କେତେ କ'ଣ ସବୁ ହେଉଛି ସମସ୍ତେ ଚାହୁଁଛନ୍ତି ଜୟଲାଭ କରିବେ କେହି ଚାହୁଁନାହାନ୍ତି ପରାଜୟ ହେବେ ବୋଲି କିନ୍ତୁ ଭଗବାନ ଯେତେବେଳେ ତାଙ୍କ ଭକ୍ତମାନଙ୍କ ସହ ଯୁଦ୍ଧ କରନ୍ତି ଭଗବାନ ଚାହାନ୍ତି ମୁଁ ପରାଜୟ ହେଇଯାଏ ଇଏ ଭଗବାନଙ୍କର ଭଗବତା ଭଗବାନ ଯଦି ଚାହିଁବେ ତାଙ୍କୁ କିଏ ଜିତିପାରିବେ କିନ୍ତୁ ଭଗବାନ ଜାଣିଛନ୍ତି ପରାଜିତ ହେଇଯାଆନ୍ତି ତାଙ୍କ ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ତେଣୁ ଯାହା ବି ହେଉ ସମସ୍ତେ ଚାହାନ୍ତି ଜିତିଯିବା ପାଇଁ କେହି ଚାହାନ୍ତି ନାହିଁ ହାରିବା ପାଇଁ ସମସ୍ତେ ଚାହାନ୍ତି ଜିତିବା ପାଇଁ ଏବଂ ଯେତେବେଳେ ଜିତି ଯାଆନ୍ତି କେତେ ପ୍ରକାର ଡେଇଁ କରିକି କେତେ କ'ଣ ଆନନ୍ଦ ପ୍ରକାଶ କରନ୍ତି ଆମେ ଏଇଟା ଦେଖୁଛେ ଆମର ଯଦି ଜୟଲାଭ ହେଲା ତାହେଲେ ଆମେ ଏଇଭଳି ଭାବରେ ବ୍ୟବହାର କରିବା ସାଧାରଣ ବ୍ୟକ୍ତି ବା ଲୋକମାନଙ୍କର ଏଇଭଳି ଭାବରେ ବ୍ୟବହାର ସେମାନେ ଦେଖୁଛେ କିନ୍ତୁ ଭଗବାନ କହିଲେ ଲାଭ ଲାଭ ଜୟାଜୟ ସମାନ ଜୟରେ ଯେଉଁଭଳି ଭାବରେ ଆମେ ସମାନ ରହିବା ପରାଜୟରେ ମଧ୍ୟ ସେଇଭଳି ଭାବରେ ସମାନ ରହିବା ଇଏ ହେଉଛି ଯେଉଁମାନେ ଜ୍ଞାନ ଯେଉଁମାନଙ୍କର ଅତ୍ୟନ୍ତ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସେଇଭଳି ଭାବରେ ବ୍ୟବହାର କରିବେ ସ୍ଥିତ ପ୍ରଜ୍ଞ ସଦା ଭାଷା ଯେଉଁମାନଙ୍କ ବୁଦ୍ଧି ଅତ୍ୟନ୍ତ ଉନ୍ନତ ସେମାନେ ଏଇଭଳି ଭାବରେ ବ୍ୟବହାର କରିବେ ଏଇଭଳି ଭାବ ବୁଦ୍ଧି କାହାର ଅଛି କେତେ ଜଣଙ୍କର ଅଛି ଶହେ ଲୋକଙ୍କ ଭିତରେ ଜଣଙ୍କର ଆସିବ ଭଗବାନ କହିଲେ ମନୁଷ୍ୟଣ ସହସ୍ରେ କଶ୍ଚିତ ସିଦ୍ଧେ ଶହେ ଶହେରେ ଆସିଲାନି ଆସିଲାନି କେହି ଜଣେ ବି ଆସିଲାନି ସେଠି ଭଗବାନ ହଜାରକୁ ଗଲେ ଶହେରେ କେହି ଗାଆନ୍ତି ସତା ସହସ୍ରେଷୁ ସତେଷୁ କହିଥାନ୍ତେ ଶହେରେ ଜଣେ ବି ନାହିଁ କ'ଣ କହିବେ ତୁମେ ସହସ୍ରେଷୁ ବୋଲି ବି କହିଲେ ଭଗବାନ ସତ ମଧ୍ୟ ହଜାର ଲୋକ ଭିତରେ ଗୋଟିଏ ଲୋକ ମିଳିବା କଷ୍ଟ ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଯେ ସମସ୍ତେ ଚାହୁଁଛନ୍ତି ଜୟଲାଭ କରିବେ କେହି ଚାହୁଁନାହାନ୍ତି ପରାଜୟ ହେବା ପାଇଁ କିନ୍ତୁ କେହି ନ ଚାହିଁଲେ ମଧ୍ୟ ଜଣେ ପରାଜୟ ଲାଭ କରିବ ଏଇଟାକୁ ଯେଉଁ ରହିଛନ୍ତି ଆମର ଅକ୍ରୁର ଏକଥା କହିଥିଲେ କ'ଣ ସବୁ ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି କଂସ ଚିନ୍ତା କରୁଛନ୍ତି ଏମିତି କରିବି ସେମିତି କରିବି ସେମିତି କରିବି କୃଷ୍ଣଙ୍କୁ ମାରିବି ଯେମିତି ହେଲେ ବାଇ ହୁ କରୁ କିନ୍ତୁ ଇଏ ତାଙ୍କ ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ସେ କହୁଛନ୍ତି ରାଜନ ମନୁଷ୍ୟ ସଧ୍ୟ ତେବେ ସ୍ୱାବଦ୍ୟ ମାର୍ଜନ ସିଦ୍ଧ ସିଦ୍ଧ ସମଭୂତ୍ୱା ଦୈବଙ୍ଗୀ ଫଳ ସାଧନ ହେ ରାଜନ ଆପଣଙ୍କର ଯେଉଁ ବହୁତ ସୁନ୍ଦର ଭାବରେ ଚିନ୍ତା କରିଛନ୍ତି ଆପଣଙ୍କର ଯେଉଁ ଦୁଃଖକୁ ବା ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ବହୁତ ସୁନ୍ଦର ହେଇଛି କିନ୍ତୁ ସିଦ୍ଧି ଏବଂ ଅସିଦ୍ଧିରେ ସମାନ ହୁଅନ୍ତୁ କାରଣ ଦୈବଙ୍ଗୀ ଫଳସାଦ ଭଗବାନ ଯାହା ଚାହିଁବେ ତାହା ହିଁ ହେବ ତେଣୁ ଲୋକମାନେ ଏଇଟା ଜାଣନ୍ତି ନାହିଁ ସେମାନେ ଭାବନ୍ତି ଜିତିଗଲେ ମୁଁ ଜିତିଲି, ମୋର ବଳରେ ମୁଁ ଜିତିଲି, ହାରିଗଲେ ଭଗବାନ ମୋତେ ନିଷ୍ଠୁର ହେଇଗଲେ ମୋ ପ୍ରତି। ଏଇଭଳି ଭାବରେ ସବୁ କବିମାନେ ଅଛନ୍ତି। ଆମେ ସେଇ କବିମାନଙ୍କ ଗୀତ ଯେମିତି ବୋଲିବା, ସେମାନେ ତତ୍ତ୍ୱବିତ୍ ନୁହନ୍ତି। ବହୁତ ଭଗବାନ ବିଷୟରେ କଥା ରହିଛି, କିନ୍ତୁ ସେସବୁ ତତ୍ତ୍ୱବିତ୍ ନୁହନ୍ତି ସେମାନେ। ତେଣୁ ଆମର ଇସ୍କନରେ ଅନ୍ୟମାନଙ୍କ କଥାକୁ କୁହାଯାଏ ନାହିଁ, ତତ୍ତ୍ୱବିତ୍ ମାନଙ୍କର କଥା କୁହାଯାଏ। ଆମ ପ୍ରଭୁପାଦ ମହାରାଜ ଏଭଳି ଭାବେ ବ୍ୟବସ୍ଥା କରିଛନ୍ତି। ତେଣୁ ସମସ୍ତେ ଚାହୁଁଛନ୍ତି ଜୟ ଲାଭ କରିବେ, କେହି ଚାହୁଁନାହାନ୍ତି ପରାଜୟ ହେବା ପାଇଁ, କିନ୍ତୁ ନ ଚାହିଁଲେ ମଧ୍ୟ ପରାଜୟ ଆସୁଛି। ଏବଂ ସେହିଭଳି ଭାବରେ ଜଣେ ନ ଚାହିଁଲେ ମଧ୍ୟ ଜୟ ଲାଭ କରିବ। ତେଣୁ ଆୟୁଧାଶ୍ଚର୍ଭି, ପ୍ରଥମେ ଯେଉଁ ଯୁଦ୍ଧ କଲେ ଆୟୁଧ ସହିତ ଯୁଦ୍ଧ କଲେ, ଆୟୁଧ ସମସ୍ତଙ୍କର ଅଛି, ଆୟୁଧ ଭଗବାନଙ୍କର ଆୟୁଧ ଦରକାର, ଭଗବାନଙ୍କର ସବୁ ତାଙ୍କ ରହି ଶଙ୍କଚକ୍ର ଗଦା ପଦ୍ମ, ପଦ୍ମଟା ଆମେ ଯୁଦ୍ଧ କରିବା ପାଇଁ ସାହାଯ୍ୟ କରିବ ନାହିଁ, କିନ୍ତୁ ଶଙ୍କଚକ୍ର ଗଦା, ଶଙ୍କରେ ଅବଶ୍ୟ ଯୁଦ୍ଧ କରିହେବ ନାହିଁ, ଚକ୍ର ଏବଂ ଗଦା ଏଇ ଦୁଇଟିରେ ଯୁଦ୍ଧ କରିହେବ। ସୁଦର୍ଶନ ଚକ୍ର ଏବଂ କୌମୁଦକୀ ଗଦା ଭଗବାନଙ୍କର ରହିଛି, ଯୁଦ୍ଧ କରିପାରିବେ, ସବୁବେଳ ପାଇଁ ରହିଛି ଭଗବାନଙ୍କର। ଖାଲି ଯେ ସେତିକି ଆୟୁଧ ଅଛି ସବୁ ତା ନୁହଁ, ସବୁକିଛି ଆୟୁଧ ଭଗବାନ ପାଖରେ ରହିଛି। ଭଗବାନ ସ୍ମରଣ କଲା ମାତ୍ରେ ସବୁ ଆୟୁଧ ପହଞ୍ଚିଯିବ। ଯେଉଁମାନେ କିଛି କିଛି ଯୋଗ ସିଦ୍ଧି ଲାଭ କରିଛନ୍ତି ସେମାନେ ମଧ୍ୟ ଏହିଭଳି ଭାବରେ ପ୍ରାପ୍ତ ହେଉଛନ୍ତି। ଆଉ ଭଗବାନ କଥା କ'ଣ କହିବା, ଭଗବାନ ଯେଉଁ ପ୍ରବେଶ କରିଥିଲେ କୌଣସି ଆୟୁଧ ଅସ୍ତ୍ରଶସ୍ତ୍ର ନେଇନଥିଲେ, ଅନ୍ୟମାନଙ୍କ ସହିତ ଯେଉଁ ଯାଇଥିଲେ ଏଇଭଳି ଭାବରେ କୌଣସି ଅସ୍ତ୍ରଶସ୍ତ୍ର ନେଇନଥିଲେ ବା ନେଇଥିବେ, ସେସବୁ ବର୍ଣ୍ଣନା କରାଯାଇ ନାହିଁ, ଜାଣିଲୁ, କିନ୍ତୁ ଭଗବାନ ପାଖରେ ସବୁକିଛି ରହିଛି। ତେଣୁ ଇଏ ଯେଉଁ ଆସିଲେ, ଇଏ କିଛି ଅସ୍ତ୍ର ଆଣିକି ଆସିଥିବେ, ଯାଇକି ଆସିଲେ କ'ଣ ହେଲା ଗଣ୍ଡଗୋଳ କରିକି ଗୋଟେ କ'ଣ ଆୟୁଧ ଆଣିକି ଆସିଥିବେ। ତେଣୁ ଏହିଭଳି ଭାବରେ ଆୟୁଧାଶ ଦ୍ରୁମେଇ ଆୟୁଧ ସବୁ ରହିଛି, ଆୟୁଧରେ ଯୁଦ୍ଧ କଲେ ତାପରେ ଦ୍ରୁମ ସବୁ ଥିଲା, ଗଛ ସବୁ ଥିଲା, ଗଛକୁ ପଡ଼ିକି ଯୁଦ୍ଧ କଲେ, ଭଗବାନ ପାଇଁ କ'ଣ ବଡ଼ କଥା। ଆଉ ଇଏ ମଧ୍ୟ ବହୁତ ବଳିନାମ ବଳି ବୋଲି କୁହାଯାଇଛି ନା, ବଳିନାମ ବଳି ତା ପୂର୍ବରୁ କୁହାଯାଇଥିଲା, ସେ ଯେଉଁ ସୁପୁଟି ଥିଲା କ'ଣ କ'ଣ ସେ ବଳିନାମ ବର, ବଳିମାନ ବଳିଆନ ମାନ ଭିତରେ ସେ ହେଉଛନ୍ତି ବର, ଶ୍ରେଷ୍ଠ ବ୍ୟକ୍ତି ଥିଲେ। ତେଣୁ ଗଛଟାକୁ ଉପାଡ଼ିବା ପାଇଁ ବଡ଼ କଥା ନୁହଁ, ଗୋଟେ ହାତୀଟା ଉପାଡ଼ି ଦେଉଛି, ତାଙ୍କର 10,000 ହାତୀର ବଳ ରହିଛି ବା କେତେ ବଳ ଥିବ ଅବଶ୍ୟ। ତେଣୁ ଗଛ ଉପାଡ଼ିକି ଦ୍ରୁମେଇ ଦ୍ରୁମ ସହିତ ଯୁଦ୍ଧ କଲେ, ଦ୍ରୁମେରେ ଯୁଦ୍ଧ କଲେ, ଦ୍ରୁମେଇ ଦୋର୍ଭି ଦୁଇ ହାତରେ ଯୁଦ୍ଧ କରୁଛନ୍ତି। କ୍ରବ୍ୟାର୍ଥେ ସେନୟୋରିବ, କ୍ରବ୍ୟାର୍ଥେ କହିଲେ ଦୁଇ ଛଞ୍ଚାଣ ଭିତରେ ଫାଇଟିଂ ହୁଏ, ଗୋଟେ ମାଂସ ଟୁକୁଡ଼ା ପାଇଁ ଦୁଇ ଛଞ୍ଚାଣଙ୍କ ଭିତରେ ଫାଇଟିଂ ହୁଏ। ଆମେ ଅବଶ୍ୟ କେବେ ଦେଖିନାହୁଁ ଛଞ୍ଚାଣ ଭିତରେ ଫାଇଟିଂ, କିନ୍ତୁ ସୁଖଦେବ ଗୋସ୍ୱାମୀ ଜାଣିଛନ୍ତି ବା ଦେଖିଛନ୍ତି। ତେଣୁ ଗୋଟିଏ ମାଂସ ଟୁକୁଡ଼ା ପାଇଁ ବର୍ତ୍ତମାନର ଭୌତିକ ଜଗତରେ ଯଦି ଗଣ୍ଡଗୋଳ ଚାଲିଛି, ଏଇଭଳି ଭାବ କିଛି ଭୌତିକ ଲାଭ ପାଇଁ ଏଇଭଳି ଭାବରେ ଜଣେ ଜଣଙ୍କୁ ହତ୍ୟା କରିଦେଉଛନ୍ତି। ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ ହେଉଛି ଏଇଟା, ଭଗବତ ଗୀତା 16 ଅଧ୍ୟାୟ ଭଗବାନ କହିଛନ୍ତି, ଇଦମ ମଧ୍ୟ ମାୟାଲବ୍ଧ ଇଦମ ପ୍ରାପ୍ସ ମନୋରଥମ ଇଦମ ଅସ୍ତି ତମ ପିମେ ଭବିଷ୍ୟତ ପୁନର୍ଧନମ ଅସୌମୟାଗତ ଶତ୍ରୁ ଘନିଷ୍ଠତା ପରାଣବି। କେମିତି ଧନ ବୃଦ୍ଧି କରିବା, ଏଇଥିପାଇଁ କି ଯଦି କିଏ ବାଧା ଦେଲା ଇଏ ହେଉଛନ୍ତି ମୋର ଶତ୍ରୁ, ମୁଁ ତାକୁ ହତ୍ୟା କରିବି, ଆକୁ ମୁଁ ହତ୍ୟା କରିଛି ତାକୁ ହତ୍ୟା କରିବି, ତାକୁ ହତ୍ୟା କରିବି, ଏଇଭଳି ଭାବରେ ଆପଣଙ୍କ ମନ ପକେଇଦେବି, ଏଇଭଳି ଭାବରେ ରହିଛି ଲୋକମାନଙ୍କର କ'ଣ କିଛି ଭୌତିକ ଲାଭ ଉଦ୍ଦେଶ୍ୟରେ। ତେଣୁ ଏ ଛଞ୍ଚାଣ ଦୁଇଟି ଯେଭଳି ଭାବରେ ଗୋଟେ ମାଂସ ଟୁକୁଡ଼ା ପାଇଁ ବା ଗୋଟେ ଶବକୁ ପାଇବା ପାଇଁ ଝଗଡ଼ା କରନ୍ତି, ସେଇଭଳି ଭାବରେ ଭଗବାନ ଏବଂ ଜାମ୍ବବାନ ଯୁଦ୍ଧ କରୁଛନ୍ତି। ସୁଖଦେବ ଗୋସ୍ୱାମୀ ଏଇ ଉଦାହରଣଟି ଦେଇଛନ୍ତି, ଏ ଗତ ଶ୍ଳୋକରେ ଥିଲା, ଆମେ ସେଟା ଆଲୋଚନା କଲେ ନାହିଁ, କିନ୍ତୁ କହିଦେଲେ ବର୍ତ୍ତମାନ 24 ଶ୍ଳୋକର କଥା କହିବା। ଏବେ ଯେଉଁ ଯୁଦ୍ଧ ଚାଲିଲା, ତୁମଳ ସୁତୁମଳ ଯୁଦ୍ଧ ଚାଲିଲା, ଆମେ ଚିନ୍ତା କରିପାରିବା ନାହିଁ, ଯୁଦ୍ଧଟାକୁ ଆମେ କହିଦେଉଛୁ ଖାଲି କଥାରେ, କିନ୍ତୁ ଯେଉଁମାନେ ଯୁଦ୍ଧ ଫିଲ୍ଡକୁ ଯିବେ ସେମାନଙ୍କର ଅବସ୍ଥା କ'ଣ ହେଉ ଚିନ୍ତା କରନ୍ତୁ। ଯେଉଁମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ, କ୍ଷତ୍ରିୟ ସ୍ୱଭାବ ନାହିଁ, ସେମାନେ ଯୁଦ୍ଧକୁ ଦେଖିଲେ ଭୟ କରିଯିବେ, ପଳେଇଯିବେ। ତେଣୁ ଏଇଠି କହୁଛନ୍ତି କ୍ଷତ୍ରିୟ ସ୍ୱଭାବ ବିଷୟରେ ଭଗବାନ କହୁଛନ୍ତି, যে ভগবত গীতা দ্বিতীয় অধ্যায় ভগবান কুমার যে কণ সে কুমার হতবা প্রাপ্ত স্বর্গ জিতা বা মুখ্য মহিম তসমাদ কৌন্তেয় যুদ্ধা কৃত্য সুখিনা ক্ষেত্রে পার্থ লভন্ত যুদ্ধম ইতিম ক্ষেত্রমান যুদ্ধ করতে সে ভয় করতে না ভয় করতে না কী না ইয়ে হচ্ছে যদি যুদ্ধ করবার দুইটি পরিণাম রয়েছে দুইটি অল্টারনেটিভ রয়েছে গোটি হচ্ছে হত মৃত্যুবরণ করবে মৃত্যু হলে তাঁর চিন্তা না কী না হত বা প্রাপ্ত স্বর্গ যদি মৃত্যুবরণ করবে তাহলে স্বর্গপ্রাপ্ত হবে আর যদি জিতি যাবে জিতা বা মুখ্য সময় যদি জিতি যাবে তাহলে রাজা হবে মহিক ভোগ করবে তেমন কৌশি উপায়ে ক্ষেত্রীয় কৌশি চিন্তা করবার না বরং সে সুখ আনন্দিত হচ্ছে যদি যুদ্ধ করা তাঁর স্কোপ মিলা যুদ্ধ করা কিন্তু এই যুদ্ধ করার যে মনোবৃত্তি না প্রবৃত্তি যে না সে যুদ্ধ করে পে না সেই কথা হয়েছিল 1965 মশায় যে প্রভুপাদ মহারাজ যাইছিল আমেরিকা কু সেই কথা সেই অবস্থা হয়েছিল আমেরিকা ভিয়েতনাম সহ যুদ্ধ করুছিল ভিয়েতনাম সহ হারি যাচ্ছিল ছোটিয়া কন্ট্রি হলে কম হব আমেরিকা এত বিরাট বড় কন্ট্রি ডেভেলপড কন্ট্রি কিন্তু তাঁর পাখি হারি যাচ্ছিল তেমন আমেরিকা বাসী মানে তাঁর নিয়ম রয়েছে সমস্তে যুদ্ধ জরুরি পরিস্থিতিতে সমস্ত যুদ্ধের যোগ দেবে যুদ্ধ বাহিনী যোগ দেবে কিন্তু যেমন সে যুদ্ধ করার স্পিরিট না সে সব হয়ে কম হিপি হয়ে গেল এই প্রভুপাদ কৃপার এইভাবে ভগবান ব্যবস্থা যেমনি বর্তমান ব্যবস্থা হয়েছি করুণা ই ভগবান ব্যবস্থা ভগবান ব্যবস্থা ভগবান ভৌতিক জগত কী দুঃখারণ করছেন এই চিন্তা যদি আসিগাল তাহলে তাঁর জন্ম সার্থক ইয়ে কম ব্রহ্ম জিজ্ঞাসা আরম্ভ হয়ে গেল তাঁর মনুষ্য জন্ম আরম্ভ হয়ে গেল যদি জন চিন্তা করব কী ভগবান এটা কলে এটি খালি চিন্তা করলে তাঁর মনুষ্য জন্ম সার্থক হওয়া সুযোগ মিলগাল হ্যাঁ জন গুরুঙ্ পাখ যাব সাধুঙ্ পাখ যাব প্রভু কে আমি কে আমার যাহার তা পত্র ইহা না জানি কেমন সনাতন গোস্বামী যেভাবে ভাবে কহিলে তেমন ভগবান ব্যবস্থার এইভাবে ভাবে দুঃখ আসে তেমন এই যে আমেরিকার অবস্থা হয়েছিল লোক মানে সব হিপি হয়েছিল আমেরিকা সরকার চিন্তা পড়গাল কমিটি তাকে ভালো করা আমার মধ্যে ভারত সরকার মধ্যে মধ্যে চিন্তা পড়ে যায় কমিটি ভাবে বিভিন্ন স্থান মানুষ সব স্ত্রীলোক মানে গন্ডগোল করতে তাঁর স্বামী সব মদ পিকি সব মদ মাতা মদ বন্ধ কর মদ বন্ধ দোকান বন্ধ কর এইভাবে ভাবে ইয়ে হুয়ে আন্দোলন হুয়ে কিন্তু মদ বন্ধ করা সে জানতে না যদি ইস্কন যোগ দিয়ে মদ বন্ধ হয়ে যাব সমস্ত যে মানুষ থিলে আমেরিকা সরকার বহু ডলার খরচ করুলে কোটি কোটি ডলার খরচ করে তাকে ভালো করে পারে কিন্তু যেতবে সে প্রভুপাদ সহ যোগ দেলে তাঁর জীবন সার্থক হয়ে গেল এইসব ত্যাগ করেদেলে ভগবদ্গীতার ভগবান কহিলেন সেইটা পরম দৃষ্ট নিবর্ততে গোটে উন্নততর স্বাদ পাইলে জনে নিচতর স্বাদকে ত্যাগ করেদেব বহুত সহজে যেমনি যমুনাচার্য যমুনাচার্য জন রাধা ছিল রামানুজের গুরু রাধা ছিল বহুত রাধা কহিলে ওয়াইন ওমেন এইসব রয়েছে এইসব উপভোগ করবে সে বহু স্ত্রী উপভোগ সব করুলে কিন্তু ভক্ত হয়ে গেলে ভক্ত হয়ে গেলে যেতবে কুহযাই যেতবে তাঁর সে কথা মনে পড়ে সেতবে তা কম মুখ বিকার হয়ে যায় ছেপ পকাইব ইচ্ছা হবে সে কথা চিন্তা করে এইভাবে ঘটনা জন উন্নততর স্বাদ প্রাপ্ত হলে এ নিচতর স্বাদ প্রতি আকৃষ্ট হব না যেপর্যন্ত সেটি পর্যন্ত আকৃষ্ট হয়ে না সেটিদিন পর্যন্ত নিম্নতর স্বাদকে ছাড়ি পারিব না তেমন এইভাবে ভাবে প্রভুপাদ ধারার জীবন যোগ দেলে তাঁর জীবন বদলি গেল তেমন সে সব সুইসাইড করার চাহুলে কিন্তু আজ সে জীবন লাভ কলে প্রভুপাদ কৃপার এই মহাপ্রভুর কৃপা মহাপ্রভু কৃপা চালছে বর্তমান তেমন এইভাবে ভাবে ভৌতিক জগতের দুঃখ রয়েছে ভগবান দৌঁচান তেমন এটি কুহযাচ্ছি তুমুল ভাবে যুদ্ধ হচ্ছে ভগবান বজ্র আসি তৎ অষ্টাদশ ଗୋଟିଏ ଦିନ ନୁହଁ, ଦୁଇ ଦିନ ନୁହଁ, ତିନି ଦିନ ନୁହଁ, ଅଠେଇଶ ଦିନ ଅଷ୍ଟାବିଶ ଅହମ୍ ଅହଂକାରୀ ଦିନ, ଦିନରେ ରାତି ମଧ୍ୟ ବସୁଛି, ଦିନ ପରେ ଦିନ, ତାପରେ ଆସୁଛି ମାନେ ମଝିରେ ରାତିଟି ରହିଲା, ତା ମାନେ କୌଣସି ବିଶ୍ରାମ ନାହିଁ ଏବଂ କୌଣସି ଖାଦ୍ୟ ନାହିଁ, କୌଣସି ପାନୀୟ ନାହିଁ, କୌଣସି ବିଶ୍ରାମ ନାହିଁ, ରାତିରେ ମଧ୍ୟ ଯୁଦ୍ଧ ଚାଲିଛି। ଆମେ ସେଦିନ କହୁଥିଲେ ଲାଷ୍ଟ ଟାଇମ୍ ଆମେ ଏସବୁଟି କହିଥିଲେ, ଭଗବାନ ଆଜି ପର୍ଯ୍ୟନ୍ତ ଯେତେ ସବୁ ଯୁଦ୍ଧ କରିଥିଲେ ଏଭଳି ଯୁଦ୍ଧ କାହା ସହିତ ହେଇନଥିଲା, ତାଙ୍କର ଯୁଦ୍ଧର ମନମାଂସା ପୂର୍ଣ୍ଣ କଲେ ତାଙ୍କର ଭକ୍ତ। ଆମେ ସେଇଟା କହିଥିଲେ ଗତ ଶ୍ଳୋକରେ, ତେଣୁ ସପ୍ତାହ ତଳେ ଯେଉଁ କଥା କହିଥିଲେ ସେଇଟା ଆଚାର୍ଯ୍ୟ ମାନ ଟିକା ନେଇକି ଆମେ କହିଥିଲେ, ଏଇଭଳି ଭାବରେ ଭଗବାନ ଅନେକ ଯୁଦ୍ଧ କରିଛନ୍ତି, କିନ୍ତୁ ଏଭଳି ଯୁଦ୍ଧ ଆଜି ତାଙ୍କର ଯୁଦ୍ଧର ଯେଉଁ ଇଚ୍ଛା ରହିଛି, ଯୁଦ୍ଧର ଇଚ୍ଛା ପୂର୍ଣ୍ଣ ହେଲା। ଅଠେଇଶ ଦିନ ଧରି ଯୁଦ୍ଧ କଲେ, ଅଷ୍ଟାବିଂଶ ଅଠେଇଶ ଦିନ ଧରି ଯୁଦ୍ଧ କଲେ, ଆମେ ଏଇଟା ଚିନ୍ତା କରିପାରିବା ନାହିଁ, କାରଣ ଆମର ସେ ଯୁଦ୍ଧ କରିବାର ସ୍ପିରିଟ୍ ନାହିଁ। ଯେଉଁମାନଙ୍କର ସେ ଯୁଦ୍ଧ କରିବାର ସ୍ପିରିଟ୍ ଅଛି ସେମାନେ ଯୁଦ୍ଧ କରିବେ, ଯେଉଁମାନଙ୍କର ସ୍ପିରିଟ୍ ନାହିଁ ସେମାନେ ସେ ବିଷୟରେ ଚିନ୍ତା କରିବେ। ହଁ, ଏଇଭଳି ଭାବରେ ରହିଛି, ଆଚାର୍ଯ୍ୟମାନେ ଯାହା କହୁଛନ୍ତି ସେଇ ଅନୁସାରେ ଆମେ କହିବା, ଆମର ଅନୁଭବ ନଥିଲେ ମଧ୍ୟ ଆମେ ଆଚାର୍ଯ୍ୟମାନଙ୍କ କଥାକୁ ନେଇକରି କହିବା, ସବୁ କଥା ଆମର ଅନୁଭବ ଆସିବ ନାହିଁ, କିନ୍ତୁ ଆଚାର୍ଯ୍ୟମାନଙ୍କର ଅନୁଭବ ରହିଛି ସେ ଅନୁସାରେ ଆମେ କଥା କହିବା। ତେଣୁ ଏଇ ଯେଉଁ ରହିଛି ଅଷ୍ଟାବିଂଶ ଅଠେଇଶ ଦିନ ଧରି ଯୁଦ୍ଧ ଚାଲିଲା ତାଙ୍କର, ଆମେ ଚିନ୍ତା କରିପାରିବା ନାହିଁ ନନ୍ଷ୍ଟପ୍, ଯେମିତି ସାତ ଦିନ ଧରି ଶୁଣୁଥିଲେ ଭାଗବତ କଥା, ଯେଉଁମାନେ ଏଇଭଳି ଭାବରେ ଭାଗବତ କଥା ସେମାନେ କେଉଁମାନେ ଶୁଣିବେ, ଏମାନେ କ'ଣ ଯେଉଁମାନେ ଯୁଦ୍ଧ କରିବାର ସ୍ପିରିଟ୍ ଅଛି ସେମାନେ ଶୁଣିପାରିବେ, ଯେଉଁମାନଙ୍କର ବ୍ରାହ୍ମଣ ସ୍ପିରିଟ୍ ରହିଛି ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ଶୁଣିପାରିବେ, ଏମାନେ ସବୁ ସତ୍ୟଗୁଣ ବ୍ୟକ୍ତି ଥିଲେ, ଯଦିଓ ପରୀକ୍ଷିତ ମହାରାଜ କ୍ଷେତ୍ର ଥିଲେ କିନ୍ତୁ ତାଙ୍କର ସତ୍ୟଗୁଣର ପ୍ରାଧାନ୍ୟ ଥିଲା। ତେଣୁ ସେ ସାତ ଦିନ ସାତ ରାତି ଧରି ନନ୍ଷ୍ଟପ୍ ଶ୍ରବଣ କଲେ। ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେହିଭଳି ଭାବରେ କଥା କହିଲେ, ସାତ ଦିନ ସାତ ରାତି ଧରିକି ଭଗବାନ ମଧ୍ୟ ସେହିଭଳି ଭାବରେ ଗୋଟେ ଲୀଳା କରିଥିଲେ, ଯେଉଁ ଗୋବର୍ଦ୍ଧନ ଲୀଳା, ସାତ ଦିନ ସାତ ରାତି ନନ୍ଷ୍ଟପ୍, ସେଠି ମଧ୍ୟ ସେହିଭଳି ଭାବରେ ବ୍ରଜବାସୀମାନେ ବହୁତ ଆନନ୍ଦିତ ହେଉଛନ୍ତି। ଆମକୁ ଯଦି ଆନନ୍ଦ ଅନୁଭୂତି ବର୍ଦ୍ଧନ, ଇଏ ହେଉଛି ଲିବରେଟେଡ୍ ଲୋକମାନଙ୍କ କଥା, ଲିବରେଟେଡ୍ ଲୋକମାନଙ୍କ ବିଷୟରେ ଆମର ଅନୁଭୂତି ନାହିଁ, କିନ୍ତୁ ତଥାପି ଆମେ କହିବା, କାରଣ ଯେଉଁମାନଙ୍କର ଅନୁଭୂତି ରହିଛି ତାଙ୍କ ସେଇ କଥାକୁ ଆମେ କହିବା, ଏଇଟା ମନ ଆମର ଅନୁଭୂତିରେ ଆମେ କହିବା ନାହିଁ ସେଇଟାକୁ, ବା ଆମର ଅନୁଭୂତି ନାହିଁ ବୋଲି ଆମେ ସେଇଟା କହିବା ନାହିଁ, ତା ନୁହଁ, ଯେଉଁମାନଙ୍କର ଅନୁଭୂତି ରହିଛି ସେଇ ଅନୁଭୂତିକୁ ଆମେ ପ୍ରକାଶ କରିବା। ଇଏ ହେଉଛି ପରମ୍ପରା, ଏ ପରମ୍ପରାରେ ଆସୁଛି କଥା, ଆମେ ଗୋଟେ ନୂଆ ପରମ୍ପରା ସୃଷ୍ଟି କରିବା ନାହିଁ। ପ୍ରଭୁପାଦ ପରମ୍ପରା ବ୍ୟବସ୍ଥା କରିଛନ୍ତି, ଇଏ ହେଉଛି ଭାଗବତ କଥା କହିବା ସମୟ, ମନ୍ଦିରରେ ସମସ୍ତେ ଭାଗବତ ଶୁଣିବେ, ଆମେ କିନ୍ତୁ ଆଉ ଗୋଟେ ପରମ୍ପରା ସୃଷ୍ଟି କରିବା, ଆମେ ଅନ୍ୟ ସ୍ଥାନରେ କଥା କହିବା, ଏଇଟା କି ପରମ୍ପରା, ଏଇଟା ପରମ୍ପରା? ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଭାଗବତ କଥା ସକାଳ 8-9 ମନ୍ଦିରରେ କଥା କୁହାଯିବ, କିନ୍ତୁ ଆମେ ଗୋଟେ ବ୍ୟବସ୍ଥା କରିବା ଆମେ ଅଲଗା ସ୍ଥାନରେ କଥା କହିବା 8-9, ତାହେଲେ ଏଇଟା କ'ଣ ହେଲା? ପ୍ରଭୁପାଦଙ୍କୁ ଖୁସି କରାଗଲା ନା ରାମଜୀଙ୍କୁ ଖୁସି କରାଗଲା? ଏଇଟା କଥା କୁହାଗଲା? ଏ ଅନୁସାରେ ଆମେ ଏଇଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ କଥା ଆସିବ, ତାହା ନୁହେଁ ଯେ ଖାଲି ଆମେ ଅନୁଭୂତି ପ୍ରାପ୍ତ ହେଇକି ସବୁ କଥା କହିଯିବା। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ କହିଥିଲେ ଲିବରେଟେଡ୍ ପର୍ସନ୍, ସେମାନେ ସବୁ ଲିବରେଟେଡ୍ ପର୍ସନ୍ ମାନଙ୍କର କୌଣସି ବିଶ୍ରାମ ଦରକାର ନାହିଁ, ସେଥିପାଇଁ ଚିତ୍ ଜଗତରେ ଅନ୍ଧକାର ନାହିଁ, ରାତ୍ରି ନାହିଁ, ନ ତଦ୍ଭାସ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯତ୍କତ୍ୱ ନ ନିବର୍ତ୍ତନ୍ତେ ତଦ୍ଧାମ ପରମାତ୍ମା। ଭଗବତ ଧାମ ହେଉଛି ଏଇଭଳି ଭାବରେ ଯେଉଁଠି ସୂର୍ଯ୍ୟର ଆଲୋକ ନାହିଁ, ସୂର୍ଯ୍ୟର ସୂର୍ଯ୍ୟ ନାହିଁ, ନ ତଦ୍ଭାସ ସୂର୍ଯ୍ୟ, ଯେଉଁଠି ସୂର୍ଯ୍ୟ ନାହିଁ, କିନ୍ତୁ ଆମେ କହିପାରିବାନି ଆମର ଅନୁଭୂତି ଅଛି ବୋଲି, ଏଇଟାକୁ ସବୁ ଜିନିଷ ଅନୁଭୂତିରେ ଆସିବ ନାହିଁ, ଯାହା କୁହାଯାଇଛି ସେ ଅନୁସାରେ ଗ୍ରହଣ କରିବାକୁ ପଡ଼ିବ। ସବୁ କଥା ଆମେ ଜାଣିଲୁ ସେ ଜଗତ ଆମର ଅନୁଭୂତି ନାହିଁ, ଆମେ କହିପାରିବା ନାହିଁ ନା, ଭଗବାନ ଯେଉଁମାନଙ୍କ ଅନୁଭୂତି ରହିଛି ସେମାନେ କହୁଛନ୍ତି, ଆମେ ସେ ଅନୁସାରେ କଥା କହିବା, ଶୁଭା ବେଳିଆ ଘରେ ମଧ୍ୟ ସେ କଥା ଯାହା କୁହାଯାଇଛି ପରମ୍ପରାରେ କୁହାଯାଉଛି ସେଇଟା ଆମେ କହିବା। ତେଣୁ ଭଗବାନ କହୁଛନ୍ତି ଆମେ ସେଇଟା ଗ୍ରହଣ କରିବା, ଆମେ କହିବାନି ଆମର ଅନୁଭୂତି ନାହିଁ, ଆମେ କହିପାରିବୁ ନାହିଁ। ତେଣୁ ଭଗବାନ କହୁଛନ୍ତି ନା ତଥା ଭାଷ ହେଉଛି ସୂର୍ଯ୍ୟ, ସେଠି ଯେଉଁ ଚିତ୍ ଜଗତ ରହିଛି ସେଠି ସୂର୍ଯ୍ୟଙ୍କର ଭାସୁ ନାହିଁ, ସେଠି ସୂର୍ଯ୍ୟ ନାହାନ୍ତି, ନ ଶଶାଙ୍କ ବା ଚନ୍ଦ୍ର ନାହିଁ, न तद्भासत सूर्य न शशाक न पावक बा इलेक्ट्रिसिटी ना आलो बिजुली ना किंतु जब तान अनिवर्तन दे तद्धाम परम मन जो भी गले की फेरत ना तेणु जो मैंने चीत जगत व्यक्ति से पारे आम अनुभूति नदी बोध आम से कथा कह से जहाँ कह अनुसार आम कह ये शिष्य सार्थकता हूँ यहाँ तेणु ये कहूँ अष्टाश हाँ से भाव में चीत जगत कौन सी विश्राम दरकार ना कारण आनंद अनुभूति बर्तन आमर से अनुभूति ना कि आनंद बढ़ी चल कि महाप्रभु कौन से अनुसार आम कह आनंद बढ़ी बढ़ चल आम चीत जगत में भौतिक जगत में से सब अनुभूति आम ना कि चीत जगत से सब अनुभूति रही तेणु ये भौतिक जगत थी जो मैंने महापुरुष मैंने हरदासे कर्मणा मनसा गिरा निखिलासु जीवन मुक्त सरुच्यते ये जो रही भौतिक जगत थी भगवान दास मैंने कर्मणा मनसा गिरा इहाज से हरदास से कर्मणा तुम कह मन वाक्य भगवान सेवार युक्त होती इहाज से हरदास से कर्मणा मनसा गिरा निखिलास व्यवस्था आसु से स्वयं सहन करते जीवन मुक्त साधारण व्यक्ति तम गुण सहन करते नुहति निखिलास व्यवस्था आसु जीवन मुक्त मैंने जीवन मुक्त भी कह जाए जीवन मुक्त सच्चते तेणु ये भाव में जो चीज जगत विश्राम ना नन स्टप सेवा चलती तेणु आम के गोटे स्कोप मिलूँ आम अंत पक्षे घंटाटे शुणा प्रभुपाद महाराज व्यवस्था कर भागवत शुणा आम जब कह आम अलग जगह कथ कह कौन प्रभुपाद से खुशी हे यही समय अन्न समय कह यही समय भागवत कथ चलती मंदिर तुम कथ शुणना से आम कथा पाखे शुण कथ शुण तेल ये कौन प्रभुपाद खुशी हेले गुरुदेव खुशी हेले भगवान खुशी हेले तेणु ये हम जानवाक पड़ो इत आम ज्ञान अच्छी सब रही कई भाव में कार्य करा पड़े से जाना ये करवा द्वारा कौन है आम गुरुदेव को सन्तुष्ट कर प्रभुपाद सन्तुष्ट कर भगवान सन्तुष्ट है सीधे तेणु ये डिस्टर्बांस करा ये कह श्रुति स्मृति पंचराधिक विधि विना ऐकांतिक हर व्यक्ति उत्पाद कल्पते डिस्टर्बांस क्रिएट कर भाव में डिस्टर्बांस होता प्रभुपाद नियम रही डिस्टर्ब करें कौन कह आम कौन कह या कह दोषी हवा तेणु ये अंत ये साधारण व्यक्ति मैंने जो टे मिनिमम नलेज अच्छे से चिंता करवा कथा ये भाव में ये सब भागवत कथ कहते आम अन्य सब कम कथ कह आमर आमर कितने अज्ञता अच्छे आम किसी ज्ञान ना किसी अनुभूति ना छुआ बड़ी कथ कौचे तेणु आम कि जाणिना तेणु आम को आम क्षमा प्रार्थना करुचु यहाँ ठीक अच्छे बोलते अन्य जहाँ कौन ठीक आम जहाँ कौन गुरु आम गुरु मान क्षमा प्रार्थना कर तेणु यही भाव में जो कहुची अष्टाश अहम अठाईस दिन धरी चलना ये भाव युद्ध भगवान जंगवान मध्य अष्टाश अठाईस दिन धरी युद्ध चलना भगवान अष्टाश अहम इतरे थर मुस्ती इतरे थर दुज भितर युद्ध चल युद्ध भगवान सब रस आस्वादन करते ना भगवान रस रही सब रस से होते आधा आम ये कही दशम श्रेणी से अध्याय से श्लोक भी अच्छा मल्लाम असमीर लुणा नरबरो स्त्रीना स्मर मूर्तिमा मल्ल मैने जो युद्ध करुले भगवान सहित युद्ध करुले धीर रस यहाँ हूँ कौन रौद्र रस आस्वादन करुले यही भाव भगवान सब रस को आस्वादन करेंगे आम कि सब रस आस्वादन करना जार जो बड़ी भाव रही आम सब भगवान अंश आम पूर्ण नुह आम हूँ भगवान अंश कि भगवान हो पूर्ण से पूर्ण भाव में आस्वादन करेंगे आम आंशिक भाव में आस्वादन करेणु आम सब रस आस्वादन करना तेणु आमर जो संबंध रही संबंध में आम भगवान सहित संबंधित हेले से रस को आम आस्वादन करस को आम आस्वादन करें हूँ अंश ଆମେ ଲିବରେଟେଡ଼ ହେଲେ ମଧ୍ୟ ଆମେ ସବୁ ରସକୁ ଆସ୍ୱାଦନ କରିପାରିବା ନାହିଁ। ଆମେ ପୂର୍ଣ୍ଣ ନୁହଁ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଭଗବାନ ହେଉଛନ୍ତି ସମସ୍ତ ରସର, ସେ ହେଉଛନ୍ତି ରସକୁ ଆସ୍ୱାଦନ କରିବେ ଭଗବାନ, କିନ୍ତୁ ଆମେ ସେଠାକୁ ଆସ୍ୱାଦନ କରିପାରିବା ନାହିଁ। ତେଣୁ ଏଠି ଭଗବାନ ଯେଉଁ ଆସ୍ୱାଦନ କରୁଛନ୍ତି ଏବଂ ଏହିଭଳି ଭାବରେ ଭଗବାନ ମଧ୍ୟ ଯୁଦ୍ଧ କରୁଛନ୍ତି, ଯୁଦ୍ଧ ସେ ମଧ୍ୟ ଆସ୍ୱାଦନ କରୁଛନ୍ତି, ଯଦିଓ ବହୁତ କଷ୍ଟ ହେଉଛି। ଆମେ ଦେଖୁଛେ ଯେଉଁ ରହିଛି କ'ଣ ସବୁ ସେଟା ଚାଲିଛି, ମଲ୍ଲମାନେ ସବୁ ଯୁଦ୍ଧ କରନ୍ତି, ଏସବୁ ଆସି ଦେଖନ୍ତି ଲୋକମାନେ ସବୁ ଇଏ ଟିଭିରେ ସବୁ ଦେଖୁଛନ୍ତି, ଭାଡ଼ିଆ ଭାଡ଼ି କରି କେତେ କ'ଣ କରୁଥିଲେ, ହଜାର ହଜାର ଲୋକ ଦେଖୁଥିଲେ ସେଟା କ'ଣ ତାକୁ କୁହନ୍ତି ନା ଯୁଦ୍ଧ କରୁଥିଲେ ତାକୁ ସବୁ ଇଏ କରୁଥିବେ, ସବୁ ଭଲ ସବୁ ରହିଥିବେ, ଫାଇଟିଂ କରୁଥିବେ। ଏଇଭଳି ଭାବରେ ଜାମ୍ବମାନ ମଧ୍ୟ ଏଇ ଯୁଦ୍ଧ ରସକୁ ଆସ୍ୱାଦନ କରୁଛନ୍ତି, ନହେଲେ ଭଗବାନ ଯେଉଁ ବଜ୍ର ଭଳି ତାଙ୍କର ମୁଷ୍ଟିକି ଆଘାତ କରୁଛନ୍ତି, ଏଇଭଳି ଭାବରେ ସେ କହିଲେ ବନ୍ଦ କରିଦେଇଥାନ୍ତି ନା, ତାଙ୍କର ମଧ୍ୟ ସେଇଭଳି ଭାବରେ ଶକ୍ତି ଦେଇଛନ୍ତି, ଭଗବାନ ତାଙ୍କୁ ସେଇଭଳି ଭାବରେ ଶକ୍ତି ଦେଇଛନ୍ତି, ନହେଲେ କିଏ ସେଠି ଭଗବାନ ସହିତ ଯୁଦ୍ଧ କରିପାରିବେ। ତେଣୁ ଭଗବାନ ଯେତେବେଳେ ଆସନ୍ତି ବୌଦ୍ଧିକ ଜଗତକୁ ତାଙ୍କର ଭକ୍ତମାନେ ପଠାନ୍ତି, ଜୟ ଏବଂ ବିଜୟ ଏ ଦୁଇଜଣ ପଠେଇଲେ। ତେଣୁ ସେ ତିନି ଜନ୍ମ ଧରିକି ଭଗବାନ ସହିତ ଯୁଦ୍ଧ କଲେ, ଭଗବାନ ଯୁଦ୍ଧ ମନବୃତ୍ତି ଚରିତାର୍ଥ ହେଲା। ଏଠି କୁହାଯାଉଛି ଭଗବାନ ସହିତ ଯୁଦ୍ଧ କଲେ ତାଙ୍କର ଯୁଦ୍ଧ ମନବୃତ୍ତି ଚରିତାର୍ଥ ହେଲା, ବହୁତ ସୁନ୍ଦର ଭାବରେ ଆସ୍ୱାଦନ କଲେ, ଏଇଟା ଆମେ ଚିନ୍ତା କରିବା ନାହିଁ। ତେଣୁ ଏହିଭଳି ଭାବରେ ଯୁଦ୍ଧ ରସକୁ ଭଗବାନ ଆସ୍ୱାଦନ କରୁଛନ୍ତି। ଅଷ୍ଟାବିଶ ଅଠେଇଶ ଦିନ ଧରିକିରି ଭଗବାନଙ୍କର କୌଣସି ଖାଦ୍ୟ ଦରକାର ନାହିଁ, ଭଗବାନ ଏବଂ ଭଗବାନ ଭକ୍ତମାନେ ମଧ୍ୟ ସେଇଭଳି ଭାବରେ, ଭଗବାନ ଭକ୍ତ ଯେ ଖାଦ୍ୟ ନ ପାଇଲେ ରହିପାରିବେ ନାହିଁ ତା ନୁହଁ, ଚିତ୍ ଯେଉଁମାନଙ୍କର ଚିତ୍ ବଡ଼ି ରହିଛି, ଚିତ୍ ଶରୀର ଯେଉଁମାନଙ୍କର ରହିଛି ତାଙ୍କର ଖାଦ୍ୟ ଦରକାର ନାହିଁ। କିନ୍ତୁ ଆମେ କହିବା ନାହିଁ, ଆମର ସେ ଅନୁଭୂତି ନାହିଁ, ଆମେ କହିବୁ ନାହିଁ ନା, ଯେଉଁମାନଙ୍କର ଏଇଟା କୁହାଯାଇଛି ଗୁରୁ ଶିଷ୍ୟ ପରମ୍ପରାରେ ଆମେ କଥା କହିବା, ଆମେ ସବୁ ଅନୁଭୂତି କଥା କହିବା ତା ନୁହଁ। ତେଣୁ ଏଠି ଆମର ରଘୁନାଥ ଦାସ ଗୋସ୍ୱାମୀ ସେ ତାଙ୍କ ସ୍ପିରିଚୁଆଲ ବଡ଼ି ଥିଲା, ଏବଂ ସେହିଭଳି ଭାବରେ ହରିଦାସ ଠାକୁର ତାଙ୍କ ସ୍ପିରିଚୁଆଲ ବଡ଼ି ଥିଲା। ତେଣୁ ହରିଦାସ ଠାକୁର କୌଣସି ଖାଦ୍ୟ ଗ୍ରହଣ କରୁନଥିଲେ, ମହାପ୍ରଭୁ ତାଙ୍କୁ ପଠାଉଥିଲେ, ଗୋବିନ୍ଦଙ୍କ ଦ୍ୱାରା ପଠାଉଥିଲେ କିଛି ମହାପ୍ରସାଦ, ଜଗନ୍ନାଥ ମହାପ୍ରସାଦ, ତେଣୁ ସେ ଗୋଟିଏ କଣା ନେଇକରି ସମ୍ମାନ କରୁଥିଲେ, କୌଣସି ଖାଦ୍ୟ ଗ୍ରହଣ କରୁନଥିଲେ। ସ୍ପିରିଚୁଆଲ ବଡ଼ିରେ ଖାଦ୍ୟ ଦରକାର ନାହିଁ, ପାନୀୟ ଦରକାର ନାହିଁ, ବିଶ୍ରାମ ଦରକାର ନାହିଁ, ମ୍ୟାଟେରିଆଲ ବଡ଼ିରେ ସେସବୁ ଦରକାର, ସ୍ପିରିଚୁଆଲ ବଡ଼ିରେ ସେସବୁ ଦରକାର ନାହିଁ। ଆମର ଅନୁଭୂତି ନାହିଁ ଦେଖିଲେ ଆମେ କହିବୁ ନାହିଁ, ଆମେ କହିବୁ ନାହିଁ ସେଇଟା ନା, ଯେଉଁମାନଙ୍କ ଅନୁଭୂତି ଅଛି ସେଇ ଅନୁସାରେ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ଏଇ କଥାଟି କହିବା। ତେଣୁ ଏଠି ଯେଉଁ କହୁଛନ୍ତି ଭଗବାନ ଆସ୍ୱାଦନ କରୁଛନ୍ତି, ଅଠେଇଶ ଦିନ ଧରି ଆସ୍ୱାଦନ କରୁଛନ୍ତି, ତାଙ୍କର ଭକ୍ତ ମଧ୍ୟ ସେଇଭଳି ଭାବ, ସ୍ପିରିଚୁଆଲ ବଡ଼ି ତାଙ୍କର, ତାଙ୍କର ଖାଦ୍ୟ ଏସବୁ ଆବଶ୍ୟକତା ନାହିଁ, ଆମେ ଚିନ୍ତା କରିପାରିବା ନାହିଁ। ଏମିତି ଗୋଟେ ସିଚୁଏସନ୍ ଆସିବ ଯେଉଁଠି ଖାଦ୍ୟ ପାନୀୟ ଦରକାର ନାହିଁ, ଯେଉଁମାନେ ଯେତେ ଉନ୍ନତ ରହିଛନ୍ତି, ଭକ୍ତି ମାର୍ଗରେ ଯେତେ ଅଗ୍ରସର ହେଉଛନ୍ତି, ସେମାନେ ସେହିଭଳି ଭାବରେ କ୍ଷୁଧା ପିପାସ ଦ୍ୱାରା ସେମାନେ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ତେଣୁ ଏହିଭଳି ଭାବରେ ରହିଛି ମୁଷ୍ଟି ବି, ମୁଷ୍ଟି ମଧ୍ୟ ଯୁଦ୍ଧ କରୁଛନ୍ତି, ମୁଷ୍ଟି ମାରୁଛନ୍ତି, ମୁଷ୍ଟି କ୍ୟାରେଟ୍ କ୍ୟାରେଟ୍ ନା କ'ଣ କହନ୍ତି, ଏଭଳି ଭାବରେ ଯୁଦ୍ଧ ଚାଲିଛି ସବୁ ଯୁଦ୍ଧ। ଏଇ ଯୁଦ୍ଧ କେଉଁଠୁ ଆସିଲା, ଯୁଦ୍ଧ ମନବୃତ୍ତି କେଉଁଠୁ ଆସିଲା, ଭଗବାନ ସବୁ ଆସୁଛି ଜନ୍ମାରି ଆସିଲା ତ, ପ୍ରଥମ ଶ୍ଳୋକ ପ୍ରଥମ ଅଧ୍ୟାୟ ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହିଲେ ଏଇଟା ଜନ୍ମାରି ଆସିଲା ତ, ଏ ଗୋଟିଏ ଶବ୍ଦରେ ସବୁ କୁହାଗଲା। ତିରିଶ ଦିନ ଧରି କଥା କହିଲେ ଆମର ପ୍ରଭୁପାଦ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତିରିଶ ଦିନ ଧରି ବାଂଲାଦେଶରେ ଏଇ ଶ୍ଳୋକଟି କହିଲେ ଢାକାରେ ଏଇ ଶ୍ଳୋକର ଅର୍ଥ କହିଲେ ଜନ୍ମାଦି ଅସତ ସବୁକିଛି ଜାମିନରେ ଆସୁଛି। ତେଣୁ ଏଇ ମୁଷ୍ଟିଯୁଦ୍ଧ ଯେଉଁ କ୍ୟାରେଟ୍ ନା କ'ଣ କ'ଣ ମୁଷ୍ଟିଯୁଦ୍ଧ କରିବେ, ଏଇଟା କେଉଁଠୁ ଆସିଲା, ଭଗବାନ ସବୁ ଭଗବାନ ସୃଷ୍ଟି କରୁଛି, ସବୁକିଛି ଭଗବାନ ଦେଉଛନ୍ତି, ଭଗବାନ ଦେଉଛନ୍ତି, ମୁଷ୍ଟି ବି ମୁଷ୍ଟିରେ ସେ ଯୁଦ୍ଧ କରୁଛନ୍ତି ଭଗବାନ। ଏବଂ ମୁଷ୍ଟି କିଭଳି ଭାବରେ ହେଉଛି ନା ବଜ୍ର ନିସ୍ପେସ ପୌଷେଇ, ଯେମିତି ବଜ୍ର ବଜ୍ର ଯଦି ଲାଗିଲା ମାନେ ଆମେ ମୃତ୍ୟୁବରଣ କରିବା ସାଙ୍ଗେ ସାଙ୍ଗେ, ଏଭଳି ଭାବରେ ରହିଛି ଭଗବାନ ଗୋଟେ ଲୀଳା ରହିଛି ବର୍ଣ୍ଣନା କରାଯାଇଛି। ପାହାଡ଼ମାନଙ୍କର ସବୁ ଥିଲା ତାଙ୍କର ପକ୍ଷ ଥିଲା, ପାହାଡ଼ମାନଙ୍କୁ ମଧ୍ୟ ଜଙ୍ଗମ ବୋଲି କୁହାଯାଏ, ସେମାନେ ସ୍ଥିର ଚର ନୁହନ୍ତି, ସେମାନେ ସ୍ଥିର ଜୀବ ନୁହନ୍ତି, ସେମାନେ ଜଙ୍ଗମ ଜୀବ, ସେମାନେ ଉଡ଼ିପାରୁଥିଲେ ପକ୍ଷରେ, ତାଙ୍କର ଡେଣାରେ ଉଡ଼ିପାରୁଥିଲେ। ଆମେ ବର୍ତ୍ତମାନ ଚିନ୍ତା କରିବା ଏ କଳ୍ପନା ମନଗଢ଼ା ଜିନିଷ, କିନ୍ତୁ ସବୁ ଜିନିଷ ଅନୁଭୂତିରେ ଆସେ ନାହିଁ, ବହୁତ ଜିନିଷ ଶାସ୍ତ୍ରରୁ ସେ ଶାସ୍ତ୍ର କୁହାଯାଉଛି ସେଇଟା ମଧ୍ୟ ଗୋଟେ ଅନୁଭୂତି ଶାସ୍ତ୍ର ଦ୍ୱାରା, ଶାସ୍ତ୍ର ଚକ୍ଷୁଷା ଆଉ ବ୍ରହ୍ମା କହିଲେ ଏଇଟା ଭଗବତ ଗୀତା ଭାଗବତ ଦଶମ ତୃତୀୟ ଅଧ୍ୟାୟରେ ନବମ ଶ୍ଳୋକରେ ନବମ ଅଧ୍ୟାୟ ତୃତୀୟ ସ୍କନ୍ଦ ନବମ ଅଧ୍ୟାୟରେ ଏଇଟା କହୁଛନ୍ତି, ତ୍ୱଂ ଭକ୍ତି ଯୋଗ ପରିଭାବିତ ଅମୃତସରଜ ଆଶ୍ରେଷ୍ଟ ଗୀତ ମନୋନାଥ ପୁରୁଷା ସୁତେକ୍ଷିତ। ସୁତ ଦ୍ୱାରା ଆମେ ଇଚ୍ଛିତ କରିବା ସେ ଗୋଟେ ଅନୁଭୂତି, ଖାଲି ଆମେ ପର୍ସନାଲ ରିଲାଇଜେସନ୍ର ଅନୁଭୂତି ତା ନୁହଁ, ଶାସ୍ତ୍ରରେ ଯେଉଁ କଥା କୁହାଯାଉଛି ସେ ଅନୁସାରେ ଆମେ ଯଦି ଗ୍ରହଣ କରିବା ତାହେଲେ ସେ ମଧ୍ୟ ଗୋଟେ ଅନୁଭୂତି ସୁତେକ୍ଷିତ, ଶାସ୍ତ୍ର ଦ୍ୱାରା ଏଇଟା ଇଚ୍ଛିତ ବା ଅନୁଭୂତ, ଶାସ୍ତ୍ର ଦ୍ୱାରା ଅନୁଭୂତ। ତେଣୁ ଏ ଯେଉଁ କୁହାଯାଇଛି କ'ଣ ନା ବଜ୍ର ନିଷ୍ପେଷ ପରୁଷେଇ, ଏଭଳି ଭାବରେ ବଜ୍ର ଇନ୍ଦ୍ର ସେକୁ କାଟିଦେଲେ, କାହିଁକିନା ଯେତେବେଳେ ପାହାଡ଼ମାନେ ଯେଉଁ ବସି ଯାଉଥିଲେ ସବୁ ସେଠି ଗାଁ ମଣ୍ଡା ଯାହା ସବୁ ଥିଲା ସବୁ ଧ୍ୱଂସ ହୋଇଯାଉଥିଲା, ସେମାନେ ସବୁ ପ୍ରାର୍ଥନା କଲେ, ପ୍ରାର୍ଥନା କରିବାରୁ ବଜ୍ରରେ ଇନ୍ଦ୍ର ତାଙ୍କୁ ସବୁ ଡେଣାକୁ କାଟି ଦେଇଛନ୍ତି। ଏ କଥାରେ କେମିତି ଆସିଛି ନା ରାମାୟଣରେ ବର୍ଣ୍ଣନା କରାଯାଇଛି, ରାମାୟଣରେ ଯେତେବେଳେ ହନୁମାନ ଯାଇଥିଲେ ସେହି ସମୟରେ ମୈନାକ ପର୍ବତ ଉଠିଲେ ସମୁଦ୍ର ଭିତରୁ ବାହାରିଲେ ଏବଂ କହିଲେ ହନୁମାନ କହିଲେ ଆପଣଙ୍କର ଶରୀରରେ ଟିକେ ଆଶ୍ରୟ ନିଅନ୍ତୁ, ମୋର ଉପରେ ଟିକେ ଆଶ୍ରୟ ନିଅନ୍ତୁ, କିନ୍ତୁ ହନୁମାନଜୀ ତାଙ୍କୁ ଛୁଇଁ ନେଇ ଚାଲିଗଲେ। ସେ କହୁଛି ହନୁମାନ ସେଇଠି କୁହାଯାଇଛି ମୈନାକ ପର୍ବତ ସୁନାର ପର୍ବତ ବୋଧେ ମରିଲା କିଆ ସୁନାର ପର୍ବତ, ଯାହାକୁ ଏ ମୈନାକକୁ ଯେଉଁ ଯେଉଁ ରହିଛନ୍ତି ସମୁଦ୍ର ତାକୁ ଲୁଚେଇକି ରଖିଥିଲେ, ନହେଲେ ବଜ୍ର ଧରିକିରି ଇନ୍ଦ୍ର ସମୁଦ୍ର ପକ୍ଷ ଉଚ୍ଛେଦନ କରିଦେଇଛନ୍ତି ଆଉ କାହାର ନାହିଁ ପକ୍ଷ, କିନ୍ତୁ ମୈନାକ ଉଠିଲେ ସେହି ସମୟରେ ସେ କଥା କହିଲେ ରାମାୟଣଟା ବର୍ଣ୍ଣନା କରାଯାଇଛି। ତେଣୁ ଏଠି କୁହାଯାଉଛି ମୈନାକ ଏ ସେଇଭଳି ଭାବରେ ବଜ୍ରରେ ସବୁ ଛେଦନ କରୁଥିଲେ, ବଜ୍ର ରହିଛି ଭଗବତ ଗୀତାରେ ଭଗବାନ କହିଲେ ଆୟୁଧାନ ଆମ ବଜ୍ର, ଆୟୁଧମାନ ଭିତରେ ଯେତେ ଆୟୁଧ ରହିଛି ତାହାଦେହରେ ଶ୍ରେଷ୍ଠ ହେଉଛି ବଜ୍ର, ଇଏ ହେଉଛି ଭଗବାନ ଗୋଟେ ବିଭୂତି ଆୟୁଧାନ ବଜ୍ର। ତେଣୁ ଏଇଭଳି ଭାବରେ ବଜ୍ର ନିଷ୍ପତ୍ତି ପରୁଷେଇ ଏତେ କଠୋର ମୁଷ୍ଟି କରୁଥିଲେ ଭଗବାନ ଭକ୍ତ ମଧ୍ୟ ଭଗବାନ ସେଇଭଳି ଭାବରେ ତାଙ୍କୁ ଶକ୍ତି ପ୍ରଦାନ କରନ୍ତି, ଭଗବାନ ଭକ୍ତଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତି। ଆମେ ଶକ୍ତି କେଉଁଠୁ ପାଉଛେ, ବଳଂ ବଳବତ୍ତାମ ଚାହାଁ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ଭଗବାନ, ଭଗବାନ ସେ ବଳ ଦେଇଛନ୍ତି, କିନ୍ତୁ ଲୋକମାନେ କେତେ ଜଣ ଜାଣନ୍ତି, ଭକ୍ତ ସେଇଟା ଜାଣନ୍ତି, ଅଭକ୍ତମାନେ ସେମାନେ ଭାବନ୍ତି ମୋର ବଳ ବଳିଆ ନେଇଯାଇଛି, ମୋର ବଳ ରାବଣ ଇତ୍ୟାଦି ଯେଉଁ ରହିଛନ୍ତି ଯେତେ ବଳ ପାଇଲେ ବ୍ରହ୍ମା ଶିବଙ୍କ ଠାରୁ ସେ ବଳ ପାଇକିରି ଘୁରିଗଲେ ତାଙ୍କୁ, ଶିବଙ୍କୁ ସବୁ ପାହାଡ଼କୁ ଉଠେଇଦେଲେ ମୋର ଏତେ ବଳ ରହିଛି, ଶିବଙ୍କୁ ଖୁସି କରିଦେଲେ ଏବଂ ତାଙ୍କୁ ଶିବଦେବ ପ୍ରସନ୍ନ ହେଇ ଭରତ କଲା ରାବଣ ସେ କଥା ରହିଛି। ଏ ବଳ ପ୍ରକୃତରେ ଭଗବାନ ଦେଇଛନ୍ତି, ଭଗବାନ ଯଦି ଚାହିଁବେ ବଳକୁ ନେଇକି ପାରାଲିସିସ୍ କରିଦେବେ ଆଉ ସବୁ କଥା ବନ୍ଦ ହେଇଯିବ, କଥା କହିବାଟା ମଧ୍ୟ ବନ୍ଦ ହେଇଯିବ ଆମେ ଯଦି କଥା କହୁଛେ। ତେଣୁ ଏହିଭଳି ଭାବରେ ବଜ୍ର ନିଷ୍ପେଷ ପରୁଷେଇ ପରୁଷେଇ ଏତେ କଠୋର ଭାବରେ ସବୁ ଯୁଦ୍ଧ କରୁଥିଲେ ମୁଷ୍ଟିକା ଯୁଦ୍ଧ, ଭଗବାନ ଦେଇଛନ୍ତି ମୁଷ୍ଟିରେ ଆମେ ଏଭଳି ଭାବରେ କଥା କହିବେ କ୍ଷତ୍ରିୟ, ସେଥିପାଇଁ କ୍ଷତ୍ରିୟ ରହିଛି, ଭଗବାନ ଏଭଳି ଶରୀର ସୃଷ୍ଟି କରିଛନ୍ତି। ଭଗବାନ ଯେତେବେଳେ ଭାଗବତ ଆରମ୍ଭ ଦଶମ ସ୍କନ୍ଧ ସପ୍ତମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ଜୀବ ସୃଷ୍ଟି ହୋଇଛନ୍ତି, ଏକ ଦୁଇ ତିନି ଚତୁଷ୍ପାଦ ବହୁ ପାଦ ଶତାପଦ, ଯାହା ବହୁତ ପ୍ରକାର ଜୀବ ସୃଷ୍ଟି ହୋଇଛନ୍ତି, କିନ୍ତୁ ତା ସାଙ୍ଗେ କୌଣସି କ୍ରିୟା ମନୁଷ୍ୟ ଶରୀର ଯେତେବେଳେ ସୃଷ୍ଟି ହେଲା ଭଗବାନ ସେଥିରେ ଆନନ୍ଦିତ ହେଲେ, ମନୁଷ୍ୟ ଶରୀର ହେଉଛି ଭଗବାନ ପ୍ରିୟ ଶରୀର, ଭଗବାନ ଏଭଳି ସୃଷ୍ଟି କରିଛନ୍ତି, କିନ୍ତୁ ସମସ୍ତଙ୍କ ଶରୀର ମଧ୍ୟ ସେଇଭଳି ଭାବରେ ରହିଛି ଆହାର ନିଦ୍ରା ପାଇ ରହିଥିବ, ଏ ଭୌତିକ ଯେଉଁ କାର୍ଯ୍ୟ ରହିଛି ସମସ୍ତେ କରିପାରିବେ, ଭୟ ପାଇଲେ ନିଜକୁ ସୁରକ୍ଷା ଦେଇପାରିବେ। ତେଣୁ କ୍ଷତ୍ରିୟ କ୍ଷତ୍ରାୟତେ କ୍ଷତ୍ରୁ ଯେଉଁମାନେ ପ୍ରାୟ କରିବେ ସେ ହେଉଛି କ୍ଷତ୍ରିୟ, ଭଗବାନ ସେ ଏଇଟା ପ୍ରଭୁ ମହାରାଜ କହନ୍ତି ଆମ ଶରୀର ହେଉଛି ଗୋଟେ ବର୍ଣ୍ଣାଶ୍ରମ ଭଳି, ବର୍ଣ୍ଣାଶ୍ରମ ଶରୀର ଭଳି ଆମର ମସ୍ତକ ହେଉଛି ଆମର ବ୍ରାହ୍ମଣ କାର୍ଯ୍ୟ କରୁଛି, ହସ୍ତ କ୍ଷତ୍ରିୟର କାର୍ଯ୍ୟ କରୁଛି, ଯଦି କିଛି ଅସୁବିଧା ଆସିବ ସେ ହାତ ଦେଖେଇଦେବ, ତେଣୁ କ୍ଷତ୍ରିୟ ମାନେ ଭଗବାନ ଭୋଜନ ସୃଷ୍ଟି ହେଇଛନ୍ତି, ଏସବୁ କଥା ରହିଛି। ତେଣୁ ଏ ହାତ ଆମର କ୍ଷତ୍ରିୟ କାର୍ଯ୍ୟ କରୁଛି, ଆମର ଯେଉଁ ପାକସ୍ଥଳୀ ରହିଛି ଇଏ ହେଉଛି ବୈଶ୍ୟର କାର୍ଯ୍ୟ କରୁଛି, ସମସ୍ତଙ୍କୁ ସେ ଖାଦ୍ୟ ଯୋଗାଉଛି, ଶରୀର ଦ୍ୱାରା ଶରୀର ସମସ୍ତ ଖାଦ୍ୟ ଯୋଗାଉଛି, ଏବଂ ପାଦ ଯେଉଁ ରହିଛି ସୁଦୃଢ଼ କାର୍ଯ୍ୟ କରୁଛି, ଆମେ ଯେଉଁଠି ଚାହୁଁଛୁ ଯିବା ପାଇଁ ପାଦ ଆମେ ସେ ଯେଉଁ କାର୍ଯ୍ୟ ନେଉଛୁ ଆମେ ସେଠି ନେଉଛୁ ସୁଦୃଢ଼ କାର୍ଯ୍ୟ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ବହୁତ କଠୋର ଭାବରେ ମୁଷ୍ଟି ହେଉଛନ୍ତି ଭଗବାନ, ଏଭଳି ସୃଷ୍ଟି କରିଛନ୍ତି ମୁଠିକୁ ବୋଧ ଭାବେ ମୁଠି ସେ ଜଣକୁ ଆହାର କରିକି ସେଥିପାଇଁ କ୍ୟାରେଟ୍ ଫ୍ୟାରେ ସବୁ ଶିଖୁଛନ୍ତି। ଆପଣଙ୍କ ପାଖରେ କିଛି ନଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ନଥିଲେ ମଧ୍ୟ ଆପଣ ସବୁ ମୁଷ୍ଟିର ଠିକ୍ ବ୍ୟବହାର କଲେ ଆପଣ ନିଜକୁ ଡିଫେଣ୍ଡ କରିପାରିବେ। ଏ ଯୁଦ୍ଧ ଏ କୌଶଳ ଶିକ୍ଷା ଦିଆଯାଉଛି କ୍ୟାରେଟ୍ କ୍ୟାରେଟ୍ ଆଉ କ'ଣ ସବୁ ରହିଛି ଯେଉଁ କୁଙ୍କୁଙ୍କ ଇତ୍ୟାଦି ସବୁ ଚାଇନାରେ ସବୁ ବେଶୀ ପ୍ରଚଳିତ ହୋଇଛି, ଆମର ଭାରତକୁ ମଧ୍ୟ ଆସିଗଲାଣି। କିନ୍ତୁ ଯେତେ ବଡ଼ ଥିଲେ ମଧ୍ୟ ଭଗବାନ ଯଦି ନ ଚାହିଁବେ ତୁମେ ସେ ବଳ କିଛି କାର୍ଯ୍ୟ କରିବ ନାହିଁ। ସବୁଠାରୁ ଶ୍ରେଷ୍ଠ ବଳ ହେଉଛି ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନ ହେଉଛନ୍ତି ବଳ, ଭଗବାନ ଉପରେ ଯିଏ ଭରସା କରିଛନ୍ତି ସେ ସବୁ ପରିସ୍ଥିତିରେ ସୁଧାର ପାଇଯିବେ। କିନ୍ତୁ ନିଜର ହସ୍ତ ଉପରେ ଯେଉଁମାନେ ଇଏ କରିବେ ଭରସା କରିବେ ସେମାନେ ଠକିଯିବେ। ଆମର କ'ଣ ବଳ ଅଛି? ଏଭଳି ପରିସ୍ଥିତି ନାହିଁ, ଏଭଳି କେହି ବ୍ୟକ୍ତି ନାହାନ୍ତି ଯାହାଙ୍କ ଉପରେ କେହି ନାହାନ୍ତି ବା ନିଜ ତଳେ କେହି ନାହାନ୍ତି। ସବୁ ସ୍ତରରେ ତିନି ପ୍ରକାର ବ୍ୟକ୍ତି ରହିଛି, ଉପରେ ଜଣେ ରହିଛନ୍ତି ତଳେ ଜଣେ ରହିଛନ୍ତି ଆମେ ମଝିରେ ରହିଛେ। ତେଣୁ ନାରଦମୁନି ସେଇଟା କହିଲେ ଗୁଣାଧିକା ଉଦମ ଦୃଶ୍ୟ, ଯେଉଁମାନେ ଆପଣଙ୍କ ଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଦେଖିଲେ ଆନନ୍ଦିତ ହେବ। ମୈତ୍ରୀ ସମାନ ଅନୁଚ୍ଛେ, ଯେଉଁମାନେ ଆମ ସମାସ୍ପଦ ରହିଛନ୍ତି ତାଙ୍କୁ ଦେଖିଲେ ମିତ୍ରତା କରିବା, ଏବଂ ଗୁଣା ଅନୁକୋଷ ଗୁଣାଧମା, ଯେଉଁମାନେ ଆମ ନିଚ ସ୍ତରରେ ଅଛନ୍ତି ତାଙ୍କୁ କୃପା କରିବା। କିନ୍ତୁ ଏଦ୍ୱାରା ଜଣେ ତ୍ରିତାପରେ ଅଭିଭୂତ ହେବ ନାହିଁ। କିନ୍ତୁ ଆମେ କ'ଣ କରୁଛେ ନା ଠିକ୍ ବିପରୀତ କାର୍ଯ୍ୟ କରୁଛେ। ଆମର ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଈର୍ଷା କରୁଛେ। ପ୍ରଭୁପାଦ ମହାରାଜଙ୍କ ଭାଷାରେ କହିଛନ୍ତି ଏନ୍ଭି ଡିରାଇଜନ୍ ଆଣ୍ଡ ପ୍ରାଇଡ଼, ଆମର ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଈର୍ଷା କରୁଛେ। ଆମ ସହିତ ଯେଉଁମାନେ ସମାନ ସ୍କନ୍ଧ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଗର୍ବ କରୁଛେ, ଏବଂ ଆମ ସହିତ ଯେଉଁମାନେ ନିଚ ସ୍ତରରେ ଅଛନ୍ତି ତାଙ୍କୁ ଦେଖିଲେ ଆମେ ଥଟ୍ଟା ପ୍ରୟାସ କରୁଛେ। ଏହିଭଳି ଭାବରେ ସେଥିପାଇଁ ଆମେ ତୃତୀୟ ଦର୍ଶିତ ହେଉଛେ। ତେଣୁ ଏହିଭଳି ଭାବରେ ଆମର ବଡ଼ ହେଉଛନ୍ତି ଭଗବାନ, ସେଥିପାଇଁ ଆମର ବିପଦ ଆସିଲେ ଆମେ ଭଗବାନ ସ୍ମରଣ କରିବା, ସେଥିପାଇଁ ଭଗବାନ ବିପଦ ସୃଷ୍ଟି କରୁଛନ୍ତି, ବୌଦ୍ଧ ଜଗତକୁ ଦୁଃଖାଳୟ ଅଶାଶ୍ୱତମ କରିଛନ୍ତି। କାରଣ ଚିର ଜଗତ କାହିଁ କଲେ ନାହିଁ, ଦୁଃଖାଳୟ ଅଶାଶ୍ୱତମ କାହିଁ କଲେ ନାହିଁ, ଦରକାର ନାହିଁ, ଏଥିରେ ଆବଶ୍ୟକତା ରହିଛି। ଆମେ ହେଉଛୁ ଶାଶ୍ୱତ, ତେଣୁ ଶାଶ୍ୱତ ଜଗତ ସବୁ ରହିଛି, ଆମେ ଭଗବାନ ଭୁଲି ଯାଇଥିବାରୁ ଏ ଦୁଃଖାଳୟ ଅଶାଶ୍ୱତ ଜଗତର ଆବଶ୍ୟକତା ପଡ଼ିଲା, ନହେଲେ ଏସବୁ ଆବଶ୍ୟକତା ନାହିଁ। ତେଣୁ ଏହିଭଳି ଭାବରେ ଅହର୍ ନିଶମ୍, ଅହ ଏଇ ଦିନ ଏବଂ ନିଶ କରି ରାତ୍ରି, ଏହିଭଳି ଭାବରେ ଦିନ ରାତ୍ରି ଚାଲିଛି ଯୁଦ୍ଧ ଚାଲିଛି, ଏହିଭଳି ଭାବରେ ଆମ ସମୟ ଚାଲିଥିଲା। ଏ ଶ୍ଳୋକ ଟୀକାରେ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବତ ଲୀଳା କହୁଥିବ, ଭଗବାନ କେ ଲୀଳା କହୁଥିବ, ଭଗବାନ କେ ଲୀଳା ଆନନ୍ଦ, ଆମେ ଦେଖିଲେ ଚିନ୍ତା କରିପାରିବେ ନା ଆମର କ'ଣ ରୋମ ଟାଙ୍କିରେ ଉଠିବ, ଆରେ ବା ଭୟାନକ ଦୃଶ୍ୟ ଆମେ ଏଇଟା ଦେଖିପାରିବାନି। କିନ୍ତୁ ଭଗବାନ କେ ଲୀଳା, ଭଗବାନ ଲୀଳା କହୁଥିବ କରୁଛନ୍ତି, ତାଙ୍କ ଭକ୍ତଙ୍କ ସହିତ ଯୁଦ୍ଧ କରୁଛନ୍ତି। ଭଗବତ ଭଗବାନ, ସେ ଭଗବତ ଶବ୍ଦ ରହିଛି ନା ଏଠି ନା ନାହିଁ, ଭଗବାନ ଅଛି ନା କ'ଣ ନାହିଁ, ଭଗବାନ ଶବ୍ଦ ନାହିଁ, କିନ୍ତୁ ଭଗବାନ ଏ ଲୀଳା କରୁଛନ୍ତି। ଭଗବତ ଭଗବାନ ତାଙ୍କର କ'ଣ ଶକ୍ତି ନାହିଁ, ତେଣୁ ଲୀଳା ଏଇଟାକୁ ଭଗବାନ ଏଇଟା ଆସ୍ୱାଦନ କରୁଛନ୍ତି। ଜିଗିଷା ଜାମ୍ବବତଶ୍ଚ ମହାବଳିଷ୍ଠା ବିମାନ, ସମସ୍ତେ ଚାହୁଁଛନ୍ତି ଜୟ କରିବା ପାଇଁ, ଭଗବାନ ଚାହୁଁଛନ୍ତି ଜୟ କରିବା ପାଇଁ, ଏବଂ ଜାମ୍ବବାନ ମଧ୍ୟ ଚାହୁଁଛନ୍ତି ଜୟ କରିବା ପାଇଁ, ଜିଗିଷା ଜୟ କରିବା ପାଇଁ। କିନ୍ତୁ ଜାମ୍ବବତଶ୍ଚ ଜାମ୍ବବାନ ମଧ୍ୟ ସେଇଟା ଚାହୁଁଛନ୍ତି ଜୟ କରିବା ପାଇଁ, କାରଣ ମହାବଳିଷ୍ଠ ଅଭିମାନ, ତାଙ୍କର ଅଭିମାନ ରହିଛି ମୁଁ ବହୁତ ବଡ଼ ବଳିନାୟକ ବଳ ପାଇଗଲା ନା, ବହୁତ ବଡ଼ ତାଙ୍କର ରହିଛି, ବଳିଷ୍ଠ ଅଭିମାନ ଇତି କେୟମ୍ ସନାତନ ଗୋସ୍ୱାମୀ ଏହିଭଳି ଭାବରେ କହୁଛନ୍ତି, ଆମେ ପାଇବାନି, ଆମର ଅନୁଭୂତି ନାହିଁ, ଆମେ କହିପାରିବା ନାହିଁ। ସନାତନ ଗୋସ୍ୱାମୀ କେବଳ ଅନୁଭୂତି ଆମେ ପ୍ରକାଶ କରୁଛେ, ଆମ ନିଜର ଅନୁଭୂତି ଆମେ କହୁନାହିଁ। ଏଠି ଯାହା ଆଚାର୍ଯ୍ୟମାନେ କହୁଛନ୍ତି ସେଇ ଅନୁଭୂତିକୁ ଆମେ କହୁଛେ। ଶୁଆ ଭଳିଆ କଥା ହେଲେ ମଧ୍ୟ ଆଚାର୍ଯ୍ୟମାନଙ୍କ କଥାକୁ ଆମେ କହିବା, ଆମେ କହିବା ନାହିଁ ଆମର ଅନୁଭୂତି ନାହିଁ, ଆମେ କହିପାରିବୁ ନାହିଁ। ତେଣୁ ଅହର୍ନିଶମ୍ କହିଲେ ଦିନ ଏବଂ ରାତ୍ରି ଏବଂ ତତ୍ରାଭି ଅବିଶ୍ରମ। ସନାତନ ଗୋସ୍ୱାମୀ ଏଇଟା କହିଲେ ଅବିଶ୍ରମ, କୌଣସି ବିଶ୍ରାମ ନାହିଁ। ଅହର୍ନିଶମ୍ ଅବିଶ୍ରମ, ବିଶ୍ରାମ ନାହିଁ ଏବଂ ଅବିରତମ, ବିଶ୍ରାମ ନାହିଁ ବା ବିରତ ନାହିଁ। ବିରତ ଆଉ ଅବିଶ୍ରମ ଭିତରେ ତଫାତ୍ କ'ଣ ନା, ବିରତ ହୋଇଗଲେ କିଛି ସମୟ ରହିଗଲେ ବିଶ୍ରାମ ନେବେ। ଆମେ ଯେଉଁ ଖେଳ ହେଉଛି ନା, ଟେବୁଲ୍ ଟେନିସ୍ ଖେଳ ସବୁ ରହିଛି, ସେମାନେ ଗୋଟେ ସରିଲା ପରେ ଟିକେ କିଛି ଗୋଟେ ସେମାନେ ରେଷ୍ଟ ନେବେ, ପାଣି ପିଇବେ, ରେଷ୍ଟ ନେବେ, ଏସବୁ ରହିଛି ନା, ବିଶ୍ରାମ ଦରକାର। ଆଉ ଶରୀର ସେଇଭଳି ଭାବେ ସୃଷ୍ଟି ହୋଇଛି, ବିଶ୍ରାମ ଦରକାର, କିନ୍ତୁ ଭଗବାନ ଶରୀର କ'ଣ ଦରକାର। ତେଣୁ ତେନ ଭୋଜନ ପାନ ଆଦି ରାହିତ୍ୟମ ସୂଚିତ, ସନାତନ ଗୋସ୍ୱାମୀ ଏଇଟା କହୁଛନ୍ତି, ହଁ, କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ଜଳ ଟିକେ ମଧ୍ୟ ନେଉନାହାନ୍ତି, ଏଇଭଳି ଭାବରେ ଲୀଳା ଚାଲିଛି। କିନ୍ତୁ ଆମର ସମୟ ଶେଷ ହୋଇଗଲା, ଆମର କଥା ଗୋଟେ ବିଶ୍ରାମ ଦେବା, ଆମର କଥା ଯଦି କାହା କିଛି ଆଘାତ ହୋଇଥିବ ଆମେ ସେଥିପାଇଁ କ୍ଷମା ପ୍ରାର୍ଥନା କରିବା। ଅନ୍ତିମରେ ଆମେ ଅନୁରୋଧ କରିବୁ, ଯେମିତି ଭଗବାନ କଥା କହିକିରି ଆମେ ଭଗବାନଙ୍କର କଥା